भगवते वासुदेवाय। श्रीमद्भागवतम दशम स्कंद द्वादशतम अध्याय आमन श्रवण करते सुखदेव गोस्वामी परीक्षित महाराज निकट हेमंत ऋतुरे गोपी मान गोपकन्या जीव मान कि भय कर पिता से कृष्ण संबंधहीन यदि ब्रजरे कहीं कृष्ण संबंधहीन व्यक्ति नथिले भगवत संबंध पुणी केमती हवा दरकार ब्रजरे जदि कहीं कृष्ण संबंध विहीन युवक युवती वृद्धा बालिका पशुपक्षी भी नथिले ब्रजभूमि बा भगवान बिलासस्थान कृष्ण बिलासस्थान से पार्षद मैंने आसते से कृष्ण संबंध विहीन किए अच्छा जदि गोपकन्या मैंने क्या बहित कृष्ण कृष्ण बिना तेल से जन भक्त को बहित जदि गोपी को गोपकन्या मैंने बहित क्या बहित जदि ब्रजपुर पिता मैंने कौन कृष्ण गोपाल मान बह कर ब्रजपुर कौन कही थे कि कृष्ण विपरीत लोक ना कृष्ण संबंध टा कृष्ण सहित आम जो संबंध प्रत्यक्ष संबंध रहा दरकार प्रत्यक्ष संबंध परोक्ष भाव नुहे प्रत्यक्ष प्रत्यक्ष संबंध मान जमी आमर पुत्र भक्त आमर स्त्री भक्त क्यों संबंध अधिकार रोच मो पुत्र भक्त मो स्त्री भक्त क्यों संबंध भक्त संबंध अधिकार रोच ना पुत्र संबंध स्त्री संबंध देह संबंध सब गोटे बद्ध जीवर अधिकार रही ब्रजर कहीं देह संबंध व्यक्ति नथिले किंतु गोपी मैंने चाहूल कृष्ण को ही प्रतिरूप आम प्रत्येक परोक्ष संबंध किसी आवश्यक ना कृष्ण जी भक्त सहित आम संबंध रखियो से बहुत उन्नत स्थित से विचार आम एटा करना कहने मुझे भक्त सहित संपर्क रखी मुझे डायरेक्ट कृष्ण सहित संपर्क रखी से नुहे कृष्ण सहित संपर्क रखा कृष्ण भक्त जी कृष्ण चरण समर्पित भक्त अर्थ जो शब्द भागवत भक्त शब्द लगी साधु भक्त शब्द लगी सदाचारी भक्त साधु भक्त लक्षण सब गोटे भक्ति लक्षण देखा तृतीय स्कंद नवम स्कंद एकादश स्कंद जिते भक्ति लक्षण कथा विचार कराई से भक्त को सब गोटे जिनस प्रशंसा कराई अलग गुण जी रही भक्तर से तटस्थ गुण तटस्थ गुण मान के परिप्रकाश हो पारे के परिप्रकाश नई पारे से तो किसी मतलब ना कि भक्त अच्छा सी कृत अच्छी किए भक्त अच्छा सी अत्यंत शांत अच्छा सी स्वभाव अलग क्यों गुण क्यों स्वभाव से सब अलग किंतु मुख्य जो गुण रही गुण हिसाब से भक्त को विचार करा जाए सेटा कौन कृष्ण शरणत्व संपूर्ण रूपे कृष्ण शरणत्व संपूर्ण रूप से कृष्ण पाखे शरणगत शरणगत हवा भक्त रोज मुख्य लक्षण गोपी मैंने प्रत्यक्ष संबंध चाहते कृष्ण सहित आमर कृष्ण सहित प्रत्यक्ष संबंध हवा दरकार आम के खाली जमी शुणु कृष्ण संसार कथा कृष्णर संसार कर छाड़ी अनाचार अनाचार मान कौन भावचे मुझे छाड़देली पेजरसुण छाड़देली ठाकुर भोग लगे खाली मुझे कृष्ण संसार अरे कृष्ण संसार आम रही प्रत्येक संबंध टा गोटे क्या सहित रोज प्रत्येक संबंध टा आसक्ति क्या प्रति रोज कौन कृष्ण प्रति जी आसक्ति स्त्री पुत्र कन्या धन प्रति जी आसक्ति अच्छी कृष्ण प्रति से आसक्ति अच्छी ना रही के बध जीव भाव स्थित नगले अनर्थ को पार नहीं पारे तार सब देह दही का आसक्ति तार प्रबल रबल देह दही का आसक्ति पचरे गोटे जिनस रही जी जीवटा गोटे बंधन पकड़ रखी हूँ अहंकार अहंकार कौन कैसे अहंकार सब गोटे जिनस प्रेरणा कर कौन तु हूँ गृहस्थ तु हूँ ब्रह्मचारी तु हूँ मानप्रस्थ तु हूँ सन्यास तो कर्म करा पड़ो जिन गोटे बापा जन बापा से कौन भावुच ବାପା ମୁଁ ନ ପୋଷିଲେ ମୋ ପିଲା ଛୁଆ ଅହଙ୍କାରଟା ଆସୁଛି ବୋଲି ଚାଲିଛି ନା, ସଂସାରଟାକୁ ଭଗବାନ ଅହଙ୍କାର ଦ୍ୱାରା ଚଲେଇଛି, ପୁରା ସଂସାରଟା ଅହଙ୍କାର ଚାଲିଛି, ସେ ଅହଙ୍କାର ଯଦି ନ ରହିବ ସେ କଣ ହବ, କିଛି କାମ ସଂସାର ବହୁତ ଦିନ ବନ୍ଦ ହେଇଯିବ। ମାୟାର ପ୍ରଥମ କାମ ହେଲା ସେ ରଜଗୁଣ ତିଆରି କଲେ ଅହଙ୍କାରକୁ ପ୍ରେରିତ କରିଦବ ସଂସାର, ସତଗୁଣରେ ବି ଅହଙ୍କାରକୁ ପ୍ରେରିତ କରିଦବ, ସତଗୁଣର ଅହଙ୍କାର ପ୍ରେରିତ କର କେମିତି କରେ, ତମଗୁଣକୁ ବି ଅହଙ୍କାର ଅହଙ୍କାର ତମଗୁଣକୁ ଗ୍ରାସ କରିଦବ, ସତଗୁଣ ଗ୍ରାସ କରିବ ଆଉ ରଜଗୁଣ ଗ୍ରାସ କରିବ, ଅହଙ୍କାର ଯେତେବେଳେ ସତଗୁଣ ଗ୍ରାସ କରିବ ସେ ବ୍ୟକ୍ତି କହିବ ମୁଁ ସବୁବେଳେ ମୁଁ ଧାର୍ମିକ, ମୁଁ ଅନ୍ୟମାନଙ୍କ ଠାରୁ ସୁଖୀ, ଏଟା ସାତ୍ୱିକ ଅହଙ୍କାର, ମୋ ବାପ କରୁନି ମୋ ପାପ କରୁନି, ସାତ୍ୱିକ ଅହଙ୍କାର। ଆରେ ଇଏ ଅହଙ୍କାର ବି ଭକ୍ତିରେ କାମ ଲାଗୁନି, ଭକ୍ତି ଏଭଳି ଭକ୍ତିରେ ଯୋଉ ବିଦ୍ୟା ରହିଛି, ଭକ୍ତିରେ ଯୋଉ ଶିକ୍ଷା ରହିଛି, ଏଇଟା କେଉଁଠି ନାହିଁ, ବିଶେଷ କରି ଆମର ଗୌଡ଼ିଆ ବୈଷ୍ଣବ ଜିମିରେ, ଗୌଡ଼ିଆ ବୈଷ୍ଣବ ଆମର ଯୋଉ ଧର୍ମରେ ଏତେ ସୁନ୍ଦର ସିଦ୍ଧାନ୍ତ, ଆଉ ଏତେ କେହି ବି ଏ ପଥକୁ ଆସିକି ତାକୁ ଧରିବା ସିଦ୍ଧାନ୍ତକୁ ତାକୁ ବହୁତ ସମୟ ଲାଗେ, ଯଦି ସାଧୁଗୁରୁ କୃପା କରି ସେ ଧରିପାରିବ ସିଦ୍ଧାନ୍ତଟାକୁ, ସେ ହିସାବରେ ପ୍ରାର୍ଥନା କରିପାରିବ। ଯେତେ ଜଣ ମନ୍ଦିରରୁ ଆସିଛନ୍ତି ବା ଯେତେ ଜଣ ଭକ୍ତ ହେଇଛନ୍ତି, ଯେତେବେଳେ ପ୍ରଥମେ ଭକ୍ତ ହେଇଛନ୍ତି ସେ କାହିଁକି ଭକ୍ତ ହେଇଛନ୍ତି, କି କେଉଁ ଉଦ୍ଦେଶ୍ୟରେ ହେଲେ ବି ସୁଖରେ ରହିବି, ସଂସାର ବଡ଼ ଜଞ୍ଜିଳା, ଭଗବାନ ଡାକି ସେବା କରି, କିନ୍ତୁ କେହି ଜଣେ ଗୋଟେ ଲାଷ୍ଟ ପଏଣ୍ଟକୁ ପ୍ରଥମେ କେହି ଜଣେ ବି ବହୁତ ଦିନ ଭକ୍ତି କଲା ପରେ ସେ ଭଗବାନ ଗୋଟେ ପ୍ରାର୍ଥନା କରିପାରୁଛି, ପ୍ରଭୁ ମୋତେ ପତିତ କରିଦିଅନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ଭଗବାନ କଣ କହୁଛି, ମୋତେ ଉଦ୍ଧାର କରନ୍ତୁ, ପ୍ରତ୍ୟେକ ବ୍ୟକ୍ତି କଣ କୁହେ, ମୋର ମୋତେ ଉଦ୍ଧାର କରିଦିଅନ୍ତୁ, ପ୍ରଭୁ କିନ୍ତୁ ମୋର ଟିକେ ଭକ୍ତି ହବ, କେହି କୁହ କେହି କହୁନାହାନ୍ତି ଯେ ମୋତେ ପ୍ରଭୁ ପତିତ କରିଦିଅନ୍ତୁ, ମୁଁ ପତିତ ହେଲେ ଆପଣ କୃପା କରି ମୁଁ ଛୋଟ ହେବି, ମୁଁ ଭଗବାନ ମୁଁ ସବୁଠୁ ଗୋଟେ ଅତି ହୀନ ବ୍ୟକ୍ତି ହେବି। ଏଇଟା କିଏ ପ୍ରାର୍ଥନା କରୁଛି, ନାମଙ୍କୁ ପ୍ରାର୍ଥନା କରୁଛି ନା, କି ବୈଷ୍ଣବଙ୍କୁ ପ୍ରାର୍ଥନା କରୁଛି ନା, କି କୃପା ସମସ୍ତଙ୍କର ଆବଶ୍ୟକ ଅଛି, କାହିଁକି ଆବଶ୍ୟକ ଅଛି, ବଡ ଭାବେ ପ୍ରତ୍ୟେକ ବ୍ୟକ୍ତିର କୃପା ଆବଶ୍ୟକ ରହିଛି, ସେ ଚାହୁଁଛି ମୁଁ ବେଶୀ ବଡ ଭକ୍ତ ହେବି, ଭକ୍ତି କରିବି ବା ମୁଁ ଯାହା କରିବି ମୋତେ କୃପା ଟିକେ କର, କିନ୍ତୁ ଭଗବାନ ପାଇଁ କରିବାକୁ ହେଲେ ତୁମକୁ ଛୋଟ ହେବାକୁ ପଡିବ। ବଡ଼ ଲୋକ ପାଖରେ ତୁମେ ବଡ଼ ହେଇକି କାମ କରିପାରିବ, ବଡ଼ ଲୋକ ପାଖରେ ଯିଏ କାମ କରନ୍ତି ସେ କଣ ବଡ଼ ହେଇ କାମ କରନ୍ତି ନା ଛୋଟ ହେଇ କାମ କରନ୍ତି, ଛୋଟ ହେଇ କାମ କରେ। ସେଥିରେ ମହାପ୍ରଭୁ ଯୋଉ ତୃଣାନନ୍ଦ ବିଶ୍ୱନିଜନ କହିଦେଇଗଲେ, ସେ ଭଗବାନ ବାବୁ କହିଛନ୍ତି ଆଉ କିଏ କହିଛନ୍ତି, ଭଗବାନ ଯୋଉ କହିଗଲେ ତାଙ୍କର ନାମଟା କେମିତି କରିବାକୁ ପଡିବ ସିଏ ନିଜେ କହିଦେଇଗଲେ, ତୃଣାନନ୍ଦ ବିଶ୍ୱନିଜନ। ସମସ୍ତେ କରିପାରିବେନି, ସମସ୍ତେ ଭକ୍ତେ ଏଇ ଅହଙ୍କାରଟା ରହିଛି ନା, ଅହଙ୍କାରଟା କଣ କରୁଛି ପ୍ରେରିତ କରୁଛି, ସାତ୍ୱିକ ଅହଙ୍କାର, ରାଜସିକ ରାଜସିକ ଅହଙ୍କାର ମୁଁ ସବୁ କରିପାରିବି, ତାର ଗୋଟେ ଦମ୍ଭ, ରାଜସିକ ଅହଙ୍କାର ଲୋକର ସବୁବେଳେ ଦମ୍ଭ ରହେ, ସେବାର ଦମ୍ଭ, ମୁଁ ଏଇଟା କରିପାରୁଛି ମୁଁ ଏଇଟା କରିଦେବି, ସବୁବେଳେ ଦମ୍ଭ ରହିବ। ତାମସିକ ଅହଙ୍କାର ତୁ ଯିଏ ରହିଲେ ସେ ମୂଢ, କଣ ସଂସାର ଅଛି, ଖାଅ ପିଅ ମୌଜ ମଜଲିସ କର, ବାସ ମଦ ଖାଅ ମାଂସ ଖାଅ ଭୋଗ କର, ଅହଙ୍କାର ଦ୍ୱାରା ହିଁ କର୍ମ ଚାଲିଛି ସଂସାର, ଯିଏ ବିଚିତ୍ର ସୃଷ୍ଟି ପ୍ରଭୁଙ୍କର। ତୃଣାନନ୍ଦ ମହାପ୍ରଭୁ ଯୋଉ ରହିଲେ ସେଠି କଣ କାମ କରିବ, ମୁଁ ହଉଛି ସବୁଠୁ ହୀନ, ତାହେଲେ ସେଠି କୋଉ ଅହଙ୍କାର କାମ କରିବ ମୋତେ କୁହ, ହଁ ସେ ସ୍ଥିତି କୌଣସି, ତୁମେ କହିବ ମୋତେ ମୁଁ ସବୁଠୁ ପତିତ ଲୋକ, ମୋତେ ଭଗବାନ ସବୁଠୁ ପତିତ କରିଦିଅ, ତାହେଲେ ତୁମର ସେଠି କୋଉ ଅହଙ୍କାର କାମ କରିବ, କିଛି ଅହଙ୍କାର ରହିବନି, ସେ ସମୟରେ ଭଗବାନ ଗ୍ରହଣ କରି, ସେ ସମୟରେ ପ୍ରଭୁ ଗ୍ରହଣ କରି, କେତେ ଉନ୍ନତ ସ୍ଥିତି, ଗୌଡ଼ ବୈଷ୍ଣବଜୀର କେତେ ବଡ ଉନ୍ନତ ସ୍ଥିତିର ଫିଲୋସଫି ରହିଛି, ଏ ଭକ୍ତିଦାନ ମହାରାଜ ସେଟା କହୁଥିଲେ, ତାଙ୍କର ଗୋଟେ ଲେକ୍ଚର ପଢୁଥିଲି, ସେ ଲେଖିଛନ୍ତି, ଆରେ ତୃଣ ଉପରେ ଗୋରୁ ମଇଁଷି ବି ପାଦ ଦଉଛନ୍ତି, ଛେଳି ବି ପାଦ ଦଉଛି, ମଣିଷ ବି ପାଦ ଦଉଛନ୍ତି, ତେଣୁ ସମସ୍ତଙ୍କର ପାଦ ରଜକୁ ସିଏ ନଉଛି, ସମସ୍ତଙ୍କ ପାଦ ତଳେ ରହୁଛି, ସମସ୍ତଙ୍କର କାହାର ପଶୁର ପାଦ ତଳେ, ଯୋଉ ଗାଈ ମଇଁଷି ଦେବୁ ନା ସେ ତା ଉପରେ ପାଦ ପକେଇ ଯାଉଛ, ମଣିଷ କଥା କଣ କହିବ, ମନୁଷ୍ୟ କଥା କହୁନାହାନ୍ତି, ସେ ତୃଣାନନ୍ଦ ବିଶ୍ୱନିଜନ ଅର୍ଥକୁ ସିଏ ଏମିତି ବ୍ୟାଖ୍ୟା କରୁଛନ୍ତି, ପଶୁ ଯାହାକୁ ପାଦରେ ଦଳି ଦଉଛନ୍ତି, ପଶୁମାନଙ୍କର ସେ ପଦରଜରେ ଅଭିଷିକ୍ତ ହଉଛନ୍ତି, ପଦରଜରେ ତଳେ ରହୁଛନ୍ତି, ଏହା ଭକ୍ତକୁ ସେଇଭଳି ସ୍ଥିତି ରହିବାକୁ ପଡିବ, କାରଣ କେମିତିକା ସେ ସ୍ଥିତି, କୋଉଠୁ ଅହଙ୍କାରଟା କୋଉଠି କାମ କରିବ, କୋଉଠି ଅହଙ୍କାର କାମ କରିବ, ତାଙ୍କର କାମ କରିବନି, ଯେତେବେଳେ ସାତ୍ୱିକ ଅହଙ୍କାର ରହିବ ସେତେବେଳେ ସେଟା ବି ସେ ମୁଁ ସୁଖୀ ମୁଁ ଦୁଃଖୀ ମୁଁ ଧାର୍ମିକ, ରାଜସିକ ଅହଙ୍କାର ରହିଲେ ମୁଁ ସୁପ୍ରେଷଣ କରୁଛି, ମୁଁ ମେଣ୍ଟେନ୍ କରୁଛି, ମୁଁ ଏହା ହିଁ କରୁଛି, ତାମସିକ ଅହଙ୍କାର ରହିଲେ ତାର ବିଷୟକୁ ଭୋଗ କରି ଖାଇଲା। ସୃଷ୍ଟିରେ ଭଗବାନ ଏଇ ଅହଙ୍କାର ଦ୍ୱାରା ହିଁ ସୃଷ୍ଟିକୁ ଚଳାଇଛନ୍ତି ବିଚିତ୍ର ଭାବରେ, ବିଚିତ୍ର। ଯଦି ଅହଙ୍କାର ନଥାନ୍ତା କେହି ବି କିଛି କରିପାରିବେନି, କେହି କିଛି କରିପାରିବେନି। ଏଇ ଯେଉଁ ଲେବର କ୍ଲାସ ଲୋକମାନେ ରହିଛନ୍ତି, ଏଇ ଛୁଆଟା ଗୋଟେ ଛୁଆ ଆସିନଥିଲା, ସେ ଯୋଉ ତାଙ୍କର ସାଙ୍ଗରେ କାମ କରୁଥିଲା, ଏଇ ଯୋଉମାନେ ପଛ ଘରେ କାମ କଲେ, ଭଲ ପାଠ ପଢେ, ଗୋଟେ ମୋଟା ଏଇ ଛୁଆଟା ଆସିନି ବଦମାସ, ଏଇଟା ସେ ଭଲ ପାଠ ପଢେ, ତାକୁ ତାଙ୍କୁ ତାଙ୍କ ସରକାର ତାଙ୍କୁ ସବୁ ପଇସା ଦଉଥିଲା, ବହୁତ ଫାର୍ଷ୍ଟ କ୍ଲାସ ଷ୍ଟୁଡେଣ୍ଟ। ପାଠ ପଢିଲୁନୁ, ପାଠ କ'ଣ ପଢିବି, ପାଠ ପଢି ମୁଁ କାହା ଅଧୀନରେ କାହିଁ ରହିବି, ପାଠ ପଢି ଚାକିରି କାହିଁ କରିବି, ମୁଁ ଏଗୁଡ଼ା ଖଟିଲେ ମୋର ଦୁଇ ଦିନ ଖଟି ମୋର ଦିନ ଦିନ ବସିବି, ମୁଁ ସ୍ୱାଧୀନ। ଦେଖୁ ତାକୁ କେମିତି ଅହଙ୍କାର ବୁଦ୍ଧି ଆସୁଛି, ମୁଁ ଚାକିରି କଲେ କାହା ଅଧୀନରେ ରହି ପରାଧୀନ, ଏଇଟା କ'ଣ ପରାଧୀନ ନୁହେଁ, ମୁଁ ତାକୁ ଏଇଟା ତୋର ପରାଧୀନ ନୁହେଁ, କହିଲା ପରାଧୀନ କ'ଣ, ମୋ ଇଚ୍ଛା ମୁଁ ଏଇ କାମ କରୁଛି ପଳେଇ ଛାଡ଼ିକି ପଳେଇବି। ଦେଖ ତାକୁ କେମିତି ଭଗବାନ ବୁଦ୍ଧି ଦଉଛନ୍ତି, ମାନେ ସୃଷ୍ଟି ଚାଲିବ ନା, ସିଏ ସେମିତି କିଛି ଲୋକ ନ ଭାବିବେ, ତାର କାମ କରିବେ କିଏ, ଏ ସୃଷ୍ଟିକୁ ବିଚିତ୍ର ଭାବରେ ଭଗବାନ ଚଳାଉଛନ୍ତି। ସମସ୍ତେ ପୁରୁଷ ଭାବୁଛି ମୁଁ ପୁରୁଷ, ମୁଁ ମେଣ୍ଟେନ୍ କରିବି, ନହେଲେ ମୋ ସ୍ତ୍ରୀ ଅସୁବିଧାରେ ପଡ଼ିଯିବ। ଯଦି ପୁରୁଷରେ ଭାବ ନ ରହିବ, ତାହେଲେ ସେ ବିବାହିକ ବିଷୟ ଛାଡ଼ିକି ପଳେଇବେ, ସ୍ତ୍ରୀ ହଇରାଣ ହବ। କେତେ ଭଗବାନ ସମ୍ବନ୍ଧ ପୁରା ରଖିଛନ୍ତି, ଅହଙ୍କାର ଦ୍ୱାରା ବାନ୍ଧିକି ରଖିଛନ୍ତି, ତାର ଗୋଟେ କର୍ତ୍ତବ୍ୟ ବୁଦ୍ଧି ଚାଲି ଆସୁଛି। ଆଜି ସେ କଥା ମୁଁ ପଢୁଥିଲି, ଗୋଟିଏ ଶବ୍ଦ ସେ ଲେଖିଛନ୍ତି, ଏ ଜଗତରେ ଆମର କୌଣସି କର୍ତ୍ତବ୍ୟ ନାହିଁ। ଯଦି ନିରପେକ୍ଷ ଭାବରେ କୁହାଯିବ, ଆମର କୌଣସି କର୍ତ୍ତବ୍ୟ ନାହିଁ କୃଷ୍ଣ ଭକ୍ତି ଛଡ଼ା, କିନ୍ତୁ ସେଟା କିଏ ଜଣେ ସିନା ଅହଙ୍କାର ମୁକ୍ତ ହେଲେ ସେ ହିଁ ସେଟା ଭାବିବ, ଏଥିରେ ଅହଙ୍କାର ଅଛି, ସେ କେବେ କହିପାରିବ ମୋର କିଛି କର୍ତ୍ତବ୍ୟ ନାହିଁ ବୋଲି, ମୋର ବାପା ପାଇଁ କିଛି କରିବାର ଅଛି, ମା ପାଇଁ, ଘର ପାଇଁ, ସ୍ତ୍ରୀ ପାଇଁ, ପୁତ୍ର ପାଇଁ, ଏଟା ହାୟର ଷ୍ଟେଜ୍, ଏଟା ଏଟା ଗୋପୀମାନଙ୍କ ଷ୍ଟେଜ୍, କୌଣସି କର୍ତ୍ତବ୍ୟ ଆମର ନାହିଁ। ସମସ୍ତ କର୍ତ୍ତବ୍ୟକୁ ଅବହେଳା କଲା ପରେ ବି ଯଦି ଜଣେ କୃଷ୍ଣଙ୍କର ପାଇଁ ସବ ଜୀବନ ଦେଇଦେଉଛି, ତାର କୌଣସି କର୍ତ୍ତବ୍ୟ ଅବହେଳା ହେଇନି, ସେ କୃତାର୍ଥ ହବ, ବୁଝିବ କିଏ, କେତେ ଜଣ ଅଛନ୍ତି ଆର ଗ୍ରାହ। ତ ଅହଙ୍କାର ଦ୍ୱାରା ଭଗବାନ ସବୁ ଚଳାଉଛନ୍ତି, ଅହଙ୍କାରକୁ ସତ୍ୟକ ଅହଙ୍କାର, ରାଜସିକ ଅହଙ୍କାର, ତାମସିକ ଅହଙ୍କାର ସବୁ ପ୍ରେରଣ କରୁଛନ୍ତି, ଅହଙ୍କାର ଦ୍ୱାରା ଚାଲିଛି। କିନ୍ତୁ ଆମର ଯୋଉ ପଥକୁ ଆସୁଛେ, ଏଠି ଅହଙ୍କାର ଟୋଟାଲ ଅହଙ୍କାର ତ ଛାଡିବ, ଅହଙ୍କାର ସ୍ୱରୂପଟା ଯୋଉ ରହିଛି, ଅହଙ୍କାର ଶବ୍ଦରେ ଦେଖୁ ନା କଣ ଉଚ୍ଚାରଣ କଣ, ଅହମ୍ ଆକାର, ସନ୍ଧି ବିଚିତ କରୁ ନା, ଅହଙ୍କାର, ଅହମ୍ ଆକାର, ଅହମ୍ ମୁଁ, ମୁଁ ଏସବୁ ରହୁଛି, ଏଇ ଭାବନାଟା ସବଳ ରହିବ। ଏଇଟା ରହିଲା ମାନେ କଣ, ଏଇଟା ଗୋଟେ ଈଶ୍ୱର ଭାବନା, ଅହଙ୍କାର ଭାବନାଟା ଗୋଟେ କଣ, ଈଶ୍ୱର ଅହମ୍, ଅହମ୍ ଭୋଗୀ ସିଦ୍ଧ, ଅହମ୍ ବଲବାନ ଯୋଗୀ, ମୁଁ ଈଶ୍ୱର, ମୁଁ ଭୋଗୀ, ମୁଁ ସିଦ୍ଧ, ମୁଁ ଯୋଗୀ, ମୁଁ ଏମିତି, ମୁଁ ସେମିତି, ଏସବୁ ଆଶ୍ରିକ ଭାବ, ଅହଙ୍କାର ଭାବ, ବିଚିତ୍ର ସୃଷ୍ଟି ଆମର ଓଲଟା ପୁରା ପୁରା। ଅହଙ୍କାର ଗୋଟେ ଅଭିମାନ, ଅଭିମାନ ସ୍ତରକୁ ଆଇଲେ ତୁମେ ଯାଇ ଭକ୍ତି କରିବ, ମୁଁ ମୁଁ ଜଣେ ଭଗବାନଙ୍କର ଭକ୍ତ, ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ଧର୍ମ କରିବି, ସେ ଅଭିମାନକୁ ଟିକେ ଆଣୁଛି ବୋଲି ମନରେ ଭକ୍ତି କରୁଛୁ ନା, ମୁଁ ଧାର୍ମିକ ବ୍ୟକ୍ତି, ମୁଁ ଆମିଷ ଖାଇବିନି, ଅଭିମାନଟା କିଛି ଦିନ ତୁମକୁ ରଖିବାକୁ ପଡିବ, ନହେଲେ ତ ଭକ୍ତି କରିପାରିବନି। ପୋଲିସ କାହିଁ ତା'ପରେ ଡ୍ରେସ୍ ଦିଆହେଉଛି, ପୋଲିସ କାହିଁ ଦିଆହେଉଛି ତାକୁ ଖାଟି ଡ୍ରେସ୍, ଟ୍ରାଫିକ କାହିଁ ଦିଆହେଉଛି ହ୍ୱାଇଟ୍ ଡ୍ରେସ୍, ଏ ଯୋଉ ସ୍କୁଲ ଡିଏଭିପି ସ୍କୁଲ ସବୁ ସ୍କୁଲର ୟୁନିଫର୍ମ ଅଲଗା ଅଲଗା କାହିଁ ଦିଆଯାଉଛି, ସେମାନେ ଅଭିମାନ କରି ଆମେ ହଉଛୁ ଅଲଗା, ଏହି ସ୍କୁଲର ପାଠ ପଢୁଛୁ, ସେ ପିଲାଙ୍କଠାରୁ ଆମେ ବଡ଼, ମୁଁ ବଡ଼ ସ୍କୁଲର ପାଠ ପଢୁଛି, ତାହେଲେ ତ ପାଠ ପଢିବା ପାଇଁ ଇଚ୍ଛା ହବ। ଭକ୍ତର ଅଭିମାନଟା କଣ ରହିବା ଦରକାର, ମୁଁ ହଉଛି କୃଷ୍ଣଙ୍କର ଦାସ, ମୁଁ ଭଗବାନଙ୍କର ଦାସ, ମୁଁ ମାୟାର ନୁହେଁ କି ସ୍ତ୍ରୀ ନୁହେଁ, ପୁତ୍ର କନ୍ୟା ନୁହେଁ, ମୋ ବାପା ମାର ନୁହେଁ, ମୁଁ ଭଗବାନଙ୍କର, ଭଲ ହେଲେ ଖରାପ ହେଲେ ମୁଁ ପ୍ରଭୁଙ୍କର, ମୁଁ ସଂସାର ନୁହେଁ। ଏଇ ଅଭିମାନଟା ଆଣିଲେ, ଏଇ ପ୍ଲାଟଫର୍ମକୁ ଆସିଲେ ତୁମେ ଭକ୍ତି ହବ, ଏଇଟା କେତେଟା ସୋଲ୍କୁ ତୁମେ ପାଇବ, ମୁଁ ସଂସାର ନୁହେଁ, ମୋର ସଂସାର ସହିତ କୌଣସି ସମ୍ବନ୍ଧ ନାହିଁ, ମୁଁ କୃଷ୍ଣଙ୍କର, ଏ ପ୍ରତ୍ୟକ୍ଷ ସମ୍ବନ୍ଧ, ଏଇଟା ପ୍ରତ୍ୟକ୍ଷ ସମ୍ବନ୍ଧରେ ଯୋଡ଼ା ହୁଏ, ଏଇ ଭାବେ ପ୍ରତ୍ୟକ୍ଷ ସମ୍ବନ୍ଧ ଏଇଟା କୃଷ୍ଣଙ୍କ ସହିତ। ଗୋପୀମାନେ ଚାହୁଁଥିଲେ, ଆରେ ବ୍ରଜରେ ସେ ଯାହାକୁ ବିବାହ ହେଇଥାନ୍ତି ସେ କଣ କେହି ଆମିଷ କିଏ ହେଇଥାନ୍ତି କି, ସେ ତ ବ୍ରଜରେ ତ ସମସ୍ତେ ଆବିର୍ଭାବ ହେଇଥିଲେ, କିଏ ସବୁ ତ କୃଷ୍ଣଙ୍କର, ତାଙ୍କୁ ବି ଚାହୁଁନଥିଲେ, ପ୍ରତ୍ୟକ୍ଷ ସମ୍ବନ୍ଧ ଚାହୁଁଥିଲେ। ଆମର ଜଗତର କୌଣସି ପ୍ରକାର ସମ୍ବନ୍ଧ, ସ୍ଥାୟୀ ସମ୍ବନ୍ଧ ଆମର ଆବଶ୍ୟକ ନାହିଁ, ଜଗତ ତଳେ ପ୍ରଳୟ ହବ, ଏ ଜଗତର ଯାହା ସହିତ ଆମେ ସମ୍ବନ୍ଧ ରଖିଛେ, ଯେଉଁ ପଦବୀ ଅଛି, ଯାହା ଅଛି, କହିଲେ ତୁମେ ଜଗତରେ କଣ କେବଳ ମହାତ୍ମା ଗାନ୍ଧୀ ଆସିକି ଆମକୁ ଆମ ଦେଶରେ ସ୍ୱାଧୀନ କଲେ, ମହାତ୍ମା ଗାନ୍ଧୀ ପୂର୍ବରୁ ଯୋଉ ସବୁ ଥିଲେ ରାଜାମାନେ, କେତେ ଜଣଙ୍କର ହିଷ୍ଟ୍ରି ଅଛି, କାହାର ନାମ ରହିଛି ଏ ଜଗତରେ, ଧ୍ରୁବ ପ୍ରହ୍ଲାଦଙ୍କ ନାମ ରହିଛି ନା ନାହିଁ, ସତ୍ୟ ଯୁଗରୁ। କଳିଯୁଗରେ କଣ ମହାତ୍ମା ଗାନ୍ଧୀ ଥିଲେ? ତା ପୂର୍ବରୁ କିଏ ଭାରତ ପ୍ରଧାନମନ୍ତ୍ରୀ ଥିଲେ? ଭାରତ କେମିତି ଥିଲା? କଣ ଶାସନ ହଉଥିଲା? କେତେ ଲୋକଙ୍କ ଇତିହାସ ରହିଛି ଜଗତରେ? ପ୍ରଳୟ ହେଇଯିବ ସବୁ, ଏ ତ ମନରେ ଅଛି। ପ୍ରଳୟ ହେଇଗଲା ପରେ ଆଉ କାହାର ନାଁ ନଥିବ? କୋଉ ଗାନ୍ଧୀର ଷ୍ଟାଚ୍ୟୁ ନଥିବ କି ଆଉ କାହାର ଷ୍ଟାଚ୍ୟୁ ନଥିବ? ସବୁ ତ ପ୍ରଳୟ ହେଇଯିବ ଜଳରେ, ଆଉ ସବୁ ଚାଲିଯିବ। ଆଉ ରେକର୍ଡ ଥିଲେ ତ ତୁମେ ରେକର୍ଡ ଦେଖେଇବ କାହାକୁ? ହେଲେ ତ ରେକର୍ଡ ନଥିବ କିଛି, ରେକର୍ଡ ହାଉସରେ ପାଣି ପଶିଥିବ। ପ୍ରଳୟ ହେଇଯିବ ନା ସବୁ। ଏ ଜଗତରେ କୌଣସି ଜିନିଷ ସ୍ଥାୟୀ ନୁହେଁ, କେବଳ ଗୋଟିଏ ଜିନିଷ ସ୍ଥାୟୀ ରହିବ, ଏ ଭକ୍ତର କୀର୍ତ୍ତି। ଯିଏ ଭଗବାନଙ୍କୁ ପାଇଗଲା ସେଇ ଧ୍ରୁବ ପ୍ରହ୍ଲାଦଙ୍କ କଥା ରହିବ। ଜଗତରେ ସମ୍ବନ୍ଧଟାକୁ ବହୁତ ଗୁରୁତ୍ୱ, ବହୁତ ଗୁରୁତ୍ୱ। ମୁଁ ହଉଛି କୃଷ୍ଣ ଦାସ ଅଭିମାନେ ଜୟାନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୟେ ତାର ଏକ ବିନ୍ଦୁ। କୋଟି ବ୍ରହ୍ମବାଦୀ ମାନେ ଯୋଉ ଚିନ୍ତା କରୁଛନ୍ତି କାହାକୁ? ବ୍ରହ୍ମ ଜ୍ୟୋତି କୃଷ୍ଣଙ୍କ ଶରୀର ବା ଧାମରୁ ଯୋଉ ବାହାରିକି ଆସୁଛି, ଯୋଉ ତାକୁ ଧ୍ୟାନ କରୁଛନ୍ତି। ଅଭିମାନ ଦେଖିଲେ, ଅଭିମାନ କଲେ ମୁଁ କୃଷ୍ଣଙ୍କର ଦାସ, ଏଥିରେ ଆନନ୍ଦ ଅଛି। ଖାଲି ଅଭିମାନରେ ବି ଆନନ୍ଦ ଅଛି, ମୁଁ କୃଷ୍ଣଙ୍କର, ଭଗବାନଙ୍କର, ମୁଁ ସଂସାରର ନୁହେଁ। ଆମେ ଆଜି ଅସୁବିଧାରେ କାହିଁକି ପଡ଼ିଛେ? ଆମେ କାହାର ହେଇପାରୁନି। ସଂସାର ଲୋକଠାରୁ ଭକ୍ତ ଗୋଟେ ଅଡୁଆରେ ପଡ଼ିଯାଏ। ସଂସାର ଲୋକ କାହାର? ସେ ପୁରା ଭୁଲ ସଂସାର। ଭଗବାନ ଭଗବାନ କଥା ମୋତେ କୁହନି, ସେ ଷ୍ଟ୍ରେଟ୍ କହିଦେବ, ଆଜ୍ଞା ମୁଁ ସମାନେ ମଠ ମନ୍ଦିର କଣ ଆଜ୍ଞା, ଯେଉଁ ପିଲା ଛୁଆଙ୍କ ଆଜ୍ଞା ତାଙ୍କ କାମ କରୁ କରୁ ମୋ ଦିନ ଚାଲିଲ। ସେ ପୁରା ସଂସାର, ସେ ପିଲା ଖୋଲି କରିଦେଉଛନ୍ତି। ଯେତେବେଳେ ଭଗବାନ ପାଖକୁ ଆସିବେ ସେ କୋଉଥିପାଇଁ ଆସିବେ? ସେଇ ସଂସାର ପାଇଁ। ସେ କେବେ କହିବେନି ଭଗବାନ ମୁଁ ଆପଣଙ୍କର ମୋତେ ଉଦ୍ଧାର କରି ନେଇଯାଆନ୍ତି ମୋ ପିଲା ଛୁଆଙ୍କୁ ଟିକେ? ସିଏ ଆଉ କିଛି କହିବେନି। ସଂସାର ଲୋକ ଯୁଆଡେ ଯିବା କଳ କେବଳ ମୋ ପିଲା ଛୁଆଙ୍କୁ ଟିକେ, ଆଜ୍ଞା ଝିଅଟା ଏମିତି ବିଧବା ହେଇଗଲା, ତାର ପୁଅଟା ଅଛି, କୋଉଠି ପାଖକୁ ଟିକେ ଲଗେଇ ଦିଅ। ସେ ସଂସାରର ଆମେ କାହାର ବର୍ତ୍ତମାନ? ହଁ କୃଷ୍ଣଙ୍କର। କୋଉଠି ତୁ କୃଷ୍ଣଙ୍କର ହେଇଯାଇଛୁ? ଖାଲି କୃଷ୍ଣଙ୍କ କଥା କହିଦେଲେ କୃଷ୍ଣଙ୍କର କିଏ ହେଇଯିବ? ଆମେ ସଂସାର ହେଇପାରୁଛେ ନା କୃଷ୍ଣଙ୍କର ହେଇପାରୁଛେ? ଯେ କୃଷ୍ଣଙ୍କର ହବ ସେ ଆଉ କାହା କଥା କାହିଁ ଚିନ୍ତା କରିବ? ଯେ କୃଷ୍ଣଙ୍କର ହବ ସେ ଆଉ କାହା କଥା ଚିନ୍ତା କରିବେନି, ଆଉ ସେ କାହା ସହିତ ଆମର ସମ୍ପର୍କ ନାହିଁ, କେବଳ କୃଷ୍ଣ ଆଉ କୃଷ୍ଣ ସେବକ। ଯେ କୃଷ୍ଣଙ୍କ ସେବା କରୁଛି ତାକୁ କେମିତି, ମୋର କୃଷ୍ଣ ସେବାଟା ଚାଲିବାର ଅଛି, ଭଗବାନଙ୍କ ସେବା, ଆଉ ସମ୍ପର୍କ ଆମର କାହାର ନାହିଁ। ଅଭିମାନ ତୁମେ କରିଦେଲେ ତୁମର ଆନନ୍ଦ ଅଛି ଜୀବନ, ଦୁଃଖ କଣ? ଗୋଟେ ଭିକ ମାଗି ଖାଇବା ଲୋକ ସିଏ ସୁଖରେ ରହୁଛି, ତୁମେ ଭଗବାନଙ୍କର ଭକ୍ତ ହେଇକି ତିଳକ ଲଗେଇ ତୁମେ କହୁଛ ମୁଁ ଟେନସନ୍ ରହୁଛି, ମୋର ଏମିତି ହେଇଗଲା, ମୁଣ୍ଡରେ ଏଟା ପଶିଲା ସେଟା ପଶିଲା, ତୁମେ କି ଭକ୍ତି କରୁଛ? ତୁମେ ଅଭିମାନ ବି ଆଣିପାରୁନା ତୁମ ଜୀବନରେ, ମୁଁ ହଉଛି ଭଗବାନଙ୍କର। କୃଷ୍ଣ ଦାସ ଅଭିମାନ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୁହେଁ ତାର ଏକ ବିନ୍ଦୁ। କୋଟି ବ୍ରହ୍ମ ସୁଖ ତାର ଗୋଟେ ବିନ୍ଦୁ ସହିତ ସମାନ ହବନି, ଗୋଟେ ଅଭିମାନରେ ଅଭିମାନ ଆଣିପାରୁନେ। ଆଉ ଆଣ ତାପରେ ପଶିବ, ଅଭିମାନ ଆସିଲେ ପଶିଲ, ପୁଣି ଶେଷକୁ ଅଭିମାନଟାକୁ ଛାଡ଼ିଦେବ, ଭକ୍ତି ପରିପକ୍ ହେଇଯିବ। ଏଇ ତୃଣାଦ ବି ଶୁଣିଛ ନା, ଆସିବ ଅଭିମାନ କଣ? ମୁଁ ତ ସଂସାର ସବୁଠୁ ପ୍ରତ୍ୟ ଲୋକ, ଏଇ ଅଭିମାନ ଆସିବ। ପ୍ରତ୍ୟକ୍ଷ ସମ୍ବନ୍ଧ କୃଷ୍ଣଙ୍କ ସହିତ ରହିବା ଦରକାର ଅଛି, ପ୍ରତ୍ୟେକ ଡାଇରେକ୍ଟ ରିଲେସନସିପ୍। ତେଣୁ ଆମର ଯେତେ କର୍ମ ଗୁଡା ଆମେ ସବୁ କରିବା, ଅନ୍ୟର ପ୍ରତିବିଧାନଟା ସହିତ ଶ୍ରବଣ କୀର୍ତ୍ତନ ଯାହା ସବୁ, ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତ ନବଲକ୍ଷଣ କ୍ରିଏତେ ଭଗବତ ଅଧା, ସାକ୍ଷାତ ସବୁ କୃଷ୍ଣ ପାଇଁ ହବା ଦରକାର। ଏଇଟା ଭାରି କଷ୍ଟ, ଏଇଟା ହବନି ହବନି, ପ୍ରଥମେ ହବନି। ଶ୍ରବଣ କାହା ପାଇଁ କରୁଛେ? ଆମ ନିଜ, ମୁଁ ଜାଣିବି ନା, ଆଉ ଜାଣିବି ମୋର କିଛି ଜ୍ଞାନ ଆସିବ ନା? ଶ୍ରବଣ ବି ମୁଁ କୃଷ୍ଣଙ୍କ ସୁଖ ପାଇଁ କରୁଛି, କାହିଁକି ଭଗବାନ କଥା ହଉଛି ନା, ଭଗବାନ ଖୁସି, ତାଙ୍କ କଥା ଶୁଣିଲେ ଭଗବାନ ଖୁସି, ପ୍ରଭୁ ଖୁସି ହେବେ ଯାହା ମୋ କଥା ହି ବସିକି ଶୁଣୁଛି, ସବୁ କୃଷ୍ଣ ସୁଖ ପାଇଁ। ଯେ କହୁଛି ମୁଁ ତାଙ୍କର ଖାଉଛି କୁକୁର ଯେମିତି ଭୋ ଭୋ ହଉଛି, ମୁଁ ତାଙ୍କର ଖାଉଛି, ତାଙ୍କ କଥା କହିଛି ନ କହିଲେ ସେ ଦୁଃଖୀ ହେବେନି? ଗୋଟେ ଲୋକଟା ତୁ ତାକୁ ଖାଇବା ପିଇବାକୁ ସବୁ ଦବ, ତାଙ୍କ ଘରେ ରଖିବ, ତାକୁ ଖାଇବାକୁ ଦବ, ତାକୁ ସବୁ କରିବ, ତା ବିଷୟରେ ପଦେ କଥା କିଛି କହିବେନି, ସେ କଣ ଭାବିବ? କିନ୍ତୁ ଗୋଟେ ଲୋକ ତମ ଘରେ ଆସିଛି ଗୋଟେ ଗୋଟେ ଦଶ ମିନିଟ ପାଇଁ ବି ଆସିଛି, ତାକୁ ତୁମେ ପ୍ରଶଂସା କର, ତୁମେ ବହୁତ ବଢିଆ ଲୋକ, ତୁମେ ଏତେ ଦୟା ଲୋକ, ତୁମେ ବର୍ଷ ହେଲା ଯାହାକୁ ରଖିକି ଖାଇବାକୁ ଦଉଛ ସେତିକି ସୁଖୀ ନାହିଁ, ଆଗକୁ ପଦେ କଥା କହିଦେଲ, କାହିଁକି ତା ଗୁଣଟା ଗାନ କରିଦେଲ ନା? ସାଧୁମାନେ ଭଗବାନଙ୍କର ଗୁଣଗାନ ଏଥିପାଇଁ କରନ୍ତି, କାହିଁକି ନା ତାଙ୍କ ଧନ ଆମେ ଖାଉଛେ ନା, ତାଙ୍କର ଗୁଣଗାନ କଲେ ସିଏ ଖୁସିଆ, ସବୁ ତାଙ୍କ ପାଇଁ କରାହଉଛି, ସେଇଟା କଣ ହବ? ଆମର ସବୁବେଳେ କଣ ରହୁଛି ଲୋକାନୁରଞ୍ଜନ, ଭକ୍ତମାନେ ଖୁସି, ଭକ୍ତମାନେ ତ ଖୁସି ନାହିଁ, ଲୋକମାନେ ମୋତେ ପ୍ରଶଂସା କରେ, ଏଇଟା ସବୁବେଳେ ଗୋଟେ ରହିଲା ଭକ୍ତିର। ଏ ଯୋଉ ଅନର୍ଥ ଗୁଡାକ ବେଶୀ ମାଡ଼ିବାର କାରଣ ହଉଛି ଏଇଟା, ମୁଖ୍ୟ ଫଳଟା ଯୋଉ ଶୁଦ୍ଧ ଭକ୍ତି ସେ ଦିଗରେ ଆଉ ଅନର୍ଥଟା ନିବୃତ୍ତି ହବନି। ଲାଭ ପୂଜା ପ୍ରତିଷ୍ଠାଦି ଉପଶାଖା କଣ ଶେକ ଜଳ ପାଇବା ଉପଶାଖା ବଢି ଯା ମୂଳ ଶବ୍ଦ ସ୍ତବ୍ଧ ହଏ। ଗଛଟା ଲଗେଇଲା ବେଳେ ତୁମେ ପାଣି ଦେଇଦେଉଛ, ସେ ମୂଳ ଘାସ ହେଇଗଲା, ଘାସ ହେଇଗଲା କଣ ହବ, ଘାସ ପାଣି ଦେଲା ମୂଳ ଶାଖାଟା ପରିଗଲା ଆଉ କଣ। ଏ ଶେକ ଜଳ ଗୁଡା, ଶେକ ଜଳ ମାନେ କଣ, ଯୋଉ ପାଣି ଦିଆ ହଉଛି ଭକ୍ତିର ଶେକ ଜଳ ଗୁଡାକ ପାଇଗଲା। ଲାଭ ପୂଜା ପ୍ରତିଷ୍ଠା ଉପଶାଖା ଗୁଡା ମାଡିଯିବ ଆଗେ, ଏତେ ଖାଇଦେବ ତୁମକୁ ଆଉ କଣ, ସବୁ ସବୁ ଅନୁ ମାନେ ଚାରିଆଡୁ ଆଣିକି ତୁମ ପାଖରେ ସଞ୍ଚିତ କରି ରଖିଦବ। ତୁମର ଯେତେବେଳେ ସବୁବେଳେ ଲୋକାନୁରଞ୍ଜନ ରହିଲା, ଯେମିତି ମୁଁ ଛୋଟ ଉଦାହରଣ ଦଉଛି, ତୁମେ ଯେତେବେଳେ ଦେଖିବ ଜଣେ ପୂଜା କରୁଛି, ସେତେବେଳେ ପୂଜା କରୁଛି ସେ କଣ ଦେଖୁଛି, ସେ କଣ ଚିନ୍ତା କରୁଛି, ଠାକୁରଙ୍କୁ ପୂଜା କରିବ, ପୂଜାରୀ କଣ ଚିନ୍ତା କରିବ, ଭଗବାନଙ୍କ ସେବା କରୁଛି। କିନ୍ତୁ ପ୍ରଥମ ସ୍ତରଟା ହବନି, ତୁମେ ପୂଜା କରୁଥିବ କଣ, ମୁଁ କେତେ ଲୋକ ମୋତେ ଦେଖୁଛନ୍ତି, ମୁଁ ପୂଜାରୀ ଭଗବାନଙ୍କ ସେବା କରୁଛି। ସବୁବେଳେ ଜୀବନ ଗୋଟେ ରହିବ, ଜୀବ ଲାଭ ପୂଜା ପ୍ରତିଷ୍ଠାରୁ ଏତେ ଉପରକୁ ଯାଇପାରିବନି ଏତେ ଶୀଘ୍ର। ଗୋଟେ ମାନ ସମ୍ମାନ ଯୋଉ କହିଲେ ନା ଉପଶାଖା, ଆଉ କାଟିପାରିବନି ଜଣେ, ସେ ଜାଣିପାରିବନି ଉପଶାଖା କୋଉଟା, ଚିହ୍ନିପାରିବନି କେଉଁଟା ମୁଁ ଭଗବାନ ପାଇଁ କରୁଛି, କେଉଁଟା ଲୋକ ପାଇଁ କରୁଛି, ବା ନିଜ ପାଇଁ କରୁଛି, ଚିହ୍ନି ବି ପାରିବେନି, ଜାଣିପାରିବେନି। ପ୍ରୋପସିଟ ପାଇଁ ଭକ୍ତି ଠାକୁରଙ୍କର ଭାଷାଟାକୁ ପ୍ରୋପସିଟ ଲେଖିଛନ୍ତି, ସେଟାକୁ କେବଳ ଯେଉଁମାନେ ଅତ୍ୟନ୍ତ ଏକ୍ସପର୍ଟ ଶୁଦ୍ଧ ସ୍ଥିତିରେ ଅଛନ୍ତି ସେମାନଙ୍କୁ ଧରିପାରିବେ। ଆରେ ମୁଁ ଏଇଟା କରୁଛି, କୁଆଡେ ପଳେଇଲାଣି, ଲାଭ ପୂଜା ପ୍ରତିଷ୍ଠା ଆଡ଼େ ପଳେଇଲା, ବହୁତ ଧରିବା ବହୁତ କଷ୍ଟ। କୃଷ୍ଣଙ୍କ ସୁଖ, କୃଷ୍ଣଙ୍କୁ ସୁଖୀ କରିବା, ତାଙ୍କ ସମ୍ବନ୍ଧରେ କାର୍ଯ୍ୟ କରିବା, ଏଟା ବହୁତ ବିରଳ। ଶୁଦ୍ଧ ଭକ୍ତିର ଏସବୁ ଡିସ୍କ୍ରିମିନେଟ କରିକି ସାକ୍ଷାତ ସମ୍ବନ୍ଧ ତାଙ୍କ ପାଇଁ ରଖିବା, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ସବୁ କରୁଛେ କାହା ପାଇଁ, କୃଷ୍ଣ ସୁଖ ପାଇଁ। ତୁମେ ଯଦି ଗୋଟେ କଥା ତମକୁ ପଚରାଯିବ, ଠିକ ଅଛି ତୁମେ କୃଷ୍ଣ ସୁଖ ପାଇଁ କରୁଛ, ତୁମର ସୁଖର ଜଣେ ପ୍ରଶ୍ନ କରିବ, ତାହେଲେ ଏଟା କୃଷ୍ଣ, ମୁଁ ଯଦି କୃଷ୍ଣଙ୍କ ସୁଖ ପାଇଁ କରିବି, ମୁଁ ଜାଣିବି କିନ୍ତୁ ଏଟା କୃଷ୍ଣ ସୁଖ ହଉଛି ବୋଲି, ଏଇଥିରେ କୃଷ୍ଣ ସୁଖୀ ହେବେ, ଜାଣିବ କେମିତି। ତୁମେ ଯେପର୍ଯ୍ୟନ୍ତ ଆଚାର୍ଯ୍ୟ ପ୍ରିନ୍ସିପଲ ସହିତ ଟାଇ ନ କରିଛ, ତୁମେ ଜାଣିପାରିବ ଏଟା କୃଷ୍ଣ ସୁଖ ଅଛି। ସେଥିପାଇଁ ସାଧୁଗୁରୁ ଯୋଉ ସେବାର ନିଯୁକ୍ତି କରିବେ, ସେବାଟା କରିବାକୁ ପଡିବ, ତା ସହିତ ଭଗବାନଙ୍କର ଭଜନ କରିବାକୁ ପଡିବ, ସାଧୁଗୁରୁଙ୍କୁ ପ୍ରାର୍ଥନା କରିବାକୁ ପଡିବ, ଆଉ ଆଚାର୍ଯ୍ୟ ପ୍ରିନ୍ସିପଲକୁ ସବୁବେଳେ ଟାଇ କରିବାକୁ ପଡିବ। କଣ ଟାଇ ମାନେ କଣ, ମିଳିବାକୁ ପଡିବ, ନହେଲେ ତୁମେ ଜାଣିପାରିବ ଏଟା କୃଷ୍ଣ ସୁଖ କି ମୋ ନିଜର ସୁଖ। ଲାଗୁଥିବ କୃଷ୍ଣ ସୁଖ ବୋଲି ପୁରା ଯାଇକି ଶେଷରେ ପହଞ୍ଚିବ କୋଉଠି, ପୂଜା ଲାଭ ପ୍ରତିଷ୍ଠା ପାଖରେ ପହଞ୍ଚିବ, ସବୁଥିରେ ନିଜ ସୁଖ ରହୁଥିବ, ଆଉ ଭଗବାନଙ୍କ ସୁଖତା ତୁମକୁ ଚିନ୍ତା କରିବା ପାଇଁ ସମୟ ମିଳିବ ନାହିଁ, ପ୍ରଭୁଙ୍କୁ କେମିତି କେମିତି ତାଙ୍କ କଣ ହବ କଣ ନାହିଁ। ସେଥିପାଇଁ ଯେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରନ୍ତି ବାରମ୍ବାର, ତୁମର ସୁଖ କେମିତି ହବ, ତୁମର ଚିନ୍ତା କେମିତି, ମୁଁ ଗୁରୁକୃଷ୍ଣଙ୍କ ସୁଖ କଥା ଜଣେ ପ୍ରବଳ ଭାବରେ ଚିନ୍ତା କଲା ପରେ ପରମାତ୍ମା ତାଙ୍କୁ ସେଇଭଳି ଭାବରେ ବୁଦ୍ଧିଟା ଦେବେ, ସବୁବେଳେ ବୁଦ୍ଧିଟା ସେଭଳି ଭାବରେ ଦେବେ। ବିଧି ବିଧି ଠିକ ସେ ରହିଛି, କିନ୍ତୁ ଭଗବାନ କେମିତି ସୁଖ ହେବେ କଣ ବୁଝିପାରୁଛ କି ନାହିଁ, ଭଗବାନ କେମିତି ସୁଖ ହେବେ ସେ ବୁଦ୍ଧିଟା ତୁମକୁ ଭଗବାନ ଦେବେ, ତୁମେ ତାଙ୍କ ସୁଖ ତ ଚିନ୍ତା କରୁଛ, ନହେଲେ ତୁମକୁ ତ ସେ ବୁଦ୍ଧି ଆସିବନି। ତୁମେ ଡେଲି ସକାଳ ଉଠେ ମୁଁ ତୁମକୁ ଡେଲି ମିଠା ଦେବି, ଖାଇବ କେତେ ଦିନ ଖାଇବ, ହଁ ଖାଇବନି, ଦୁଇ ଦିନ ଭିତରେ ତିନି ଦିନ ଭିତରେ ତ ବିରକ୍ତି ଲାଗିବ, ଖାଲି ସକାଳ ଗୋଟେ ମିଠା ଗୁଡା କିଏ ଖାଇବ। ଯଦି ଆମେ ପ୍ରତିଦିନ ମଙ୍ଗଳବାର ମିଠା ଲଗେଇବା ତାହେଲେ କଣ ଲାଗିବ ଭଗବାନଙ୍କୁ, ନା ଆଜି ମିଠା ଦେଲି ନା କାଲି ଦୁଇ ଦିନ ମିଠା ଦେଇଦେଲି, ଠିକ ଅଛି ଦୁଇ ଦିନ ଖାର ଦେବାକୁ ପଡିବ, ତୁମେ ସୁଖ କଥା ଚିନ୍ତା କରିବାକୁ ପଡିବ, ମିଠାଟା ତୁମକୁ ଭଲ ଲାଗୁଛି ସବୁଦିନ ଖାଇବାକୁ ଭଲ ଲାଗୁନି, ଆମେ ବିଧି ଦୃଷ୍ଟିରୁ ଭଗବାନଙ୍କୁ ଲଗେଇ ଦଉଛେ, ହଁ ଭଗବାନ ସବୁଦିନ କାଇଁ ଖାଇବେନି, ଭଗବାନ କଣ ଦେହ ଖରାପ ହବ କି, ଠିକ ଅଛି ତୁମର ଭାବଟା କଣ ଦେବା ଦରକାର, ତୁମର କଣ ଦେବା ଦରକାର, ତୁମର ବୈଚିତ୍ରତା, ଆନନ୍ଦର ବୈଚିତ୍ରତା, ସେବାର ବୈଚିତ୍ରତା, ଯୋଉ ପରିପାଟିଟା ଏଟା ତୁମେ ପାଇପାରିବନି, ତୁମେ ଆଉ ସୁଖଟା କଣ ତୁମେ ଜାଣିପାରିବନି, ଯାହା ଅଛି ମୋର ଲଗେଇ ଦେଲି ଜାଣିପାରିବନି, ତୁମେ ଚିନ୍ତା କରିବା ପଡ଼େ ସବୁ ଜିନିଷ କଣ ମୁଁ କଲେ ଭଗବାନ ସୁଖୀ ହେବେ, ଭଗବାନ ସେ ବୁଦ୍ଧି ଦେବେ, ତୁମେ ଯେତେବେଳେ ସେ ଚିନ୍ତା କରିବ ଭଗବାନ ସେ ବୁଦ୍ଧିଟା ଦେବେ। ପ୍ରତ୍ୟେକ ପାରାଫନିଲେ ଯୋଉ ରହିଲା ସ୍ପିରିଚୁଆଲ କଣ ଆଧ୍ୟାତ୍ମିକ ଯୋଉ ବସ୍ତୁ ରହିଲା ତାଙ୍କୁ ସୁଖୀ କରିବାର ଚେଷ୍ଟାଟା କଲେ ତାଙ୍କୁ ତୁମକୁ ଭଗବାନ କୃଷ୍ଣ ଯେ ହୃଦୟ ଭିତରେ ଅଛନ୍ତି ସେ ତୁମକୁ ବୁଦ୍ଧି ଦେବେ, କଣଟା କରିବାକୁ ପଡିବ, ମୋ ପାଖରେ ଏତିକି ସାମର୍ଥ୍ୟ ଅଛି ତା ଭିତରେ ମୁଁ କଣଟା କରିକି ତାଙ୍କୁ ସୁଖୀ କରି। ଏଠି ତ ଗୋଲୋକ ବୃନ୍ଦାବନ ଭଳିଆ ପରିପାଟି ନାହିଁ, ଯାହା ତୁମ ପାଖରେ ତ କେମିତି ମୁଁ ସୁଖୀ କରିବି ସବୁଦିନ ସେଟା ତୁମକୁ ସେ ବୁଦ୍ଧିରେ ତୁମକୁ ଭଗବାନ ହିଁ ନିଜେ ଦେବେ। କିନ୍ତୁ ଲୋକାନୁରଞ୍ଜନ ହେଇଗଲେ ସବୁବେଳେ ଲୋକମାନଙ୍କୁ ଖୁସି, ଲୋକମାନେ ଚାହିଁବେ, ଏଇଟା ଭକ୍ତିର ଗୋଟେ ବହୁତ ବଡ ବାଧା ହେଇଯାଏ। କଣ ହେଇଯାଏ, ଆମର ସବୁ ସବୁ କାର୍ଯ୍ୟଟା ପ୍ରଥମେ ଲୋକଙ୍କୁ ଦେଖା, ଲୋକମାନେ ଆସିଲେ କି ନାହିଁ, ଲୋକମାନେ କଣ କଲେ, ଲୋକ ଆରେ ଠିକ ଅଛି ଲୋକମାନେ ଆମେ ଘୃଣା କରୁନା, ସେ ଭଗବାନ ପାଖକୁ ଆସିଛନ୍ତି, କିନ୍ତୁ ଆମ ଜୀବନଟା କେବଳ ଲୋକମାନଙ୍କ ପାଇଁ ହେଇନି, ଆମ ଜୀବନଟା କେବଳ ଲୋକମାନଙ୍କ ପାଇଁ ହେଇନି, ଆମ ଜୀବନଟା ହେଇଛି କାହା ପାଇଁ, ପ୍ରତ୍ୟକ୍ଷ ଗୋପୀମାନେ, ପ୍ରତ୍ୟକ୍ଷ କୃଷ୍ଣଙ୍କ ପାଇଁ, ପ୍ରତ୍ୟକ୍ଷ କୃଷ୍ଣଙ୍କ ପାଇଁ। ଆମେ ଯେତେ ଚାହିଁଲେ ଲୋକଙ୍କୁ ଖୁସି କରିବା ପାଇଁ ଖୁସି କରିପାରିବା ନାହିଁ, ଭଗବାନଙ୍କୁ ଖୁସି କଲେ, ଗୁରୁକୃଷ୍ଣଙ୍କୁ ଖୁସି କରିଦେଲେ ସେ ଖୁସି ହେଇଯିବେ। ଲୋକ ତ ସବୁବେଳେ ଚିନ୍ତା କରିଦେବେ, ତୁମେ ଭଗବାନଙ୍କ ଉପରେ ଖୁସି, ଭଗବାନଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କର, ଯିଏ ବି ଆସିବେ ସେ ଖୁସି ହେଇ ପଳେଇବେ। ତୁମେ ଲୋକଙ୍କ ଉପରେ ଖୁସି କରିବାକୁ ଚେଷ୍ଟା କର, ନା ତାଙ୍କୁ ଖୁସି କରିପାରିବ ନା ଗୁରୁକୃଷ୍ଣଙ୍କୁ ଖୁସି କରିପାରିବେ, ଦେଖ ତୁମେ ପ୍ରାକ୍ଟିକାଲ ଟ୍ରାଏ କରିବେ ଖୁସି କରିପାରିବେ। ଲୋକମାନେ ଦେଖ ନା, ଯେମିତି ଆମର କରିଦିଏ ଆଲାପିଟ ସ୍କୁଲ, ପ୍ରଭୁପାଦ କହିଥିଲେ କଣ, ସମସ୍ତେ ଆସିବେ, ଯିଏ ଆସିବେ ତାଙ୍କୁ ପ୍ରସାଦ ଦିଆଯିବ। ଆମେ ଯଦି ପ୍ରସାଦ ଦେବା, ସମସ୍ତେ ଯିଏ ଆସିଲେ ଆମେ ତାଙ୍କୁ ପ୍ରସାଦ ଦେଲେ ଭଲ, ପ୍ରସାଦ ଦେବା, କିନ୍ତୁ ଆମେ ଯଦି ପ୍ରସାଦ କଲେ ଲୋକମାନଙ୍କୁ ପ୍ରସାଦ ବାଣ୍ଟିକି ଖୁସି ହେବା, କିନ୍ତୁ ଭଗବାନଙ୍କ ସେବାକୁ ଠିକସେ କରିବାନି, ତାପରେ ଲୋକମାନେ କଣ କରିବେ, ସେଠି ଖାଇବା ଟାଇମ୍ କି ଆସିବେ, ପ୍ରସାଦ ପାଇବେ, ତାପରେ ପଳେଇବେ, ତାପରେ ତୁମେ କେତେ ବର୍ଷ କରିବ, ତାପରେ ପ୍ରଥମେ ସବୁ ମନ୍ଦିର ସେ ହାଲତ ନା, ସବୁ ମନ୍ଦିର ସେ କଣ କୁହନ୍ତି, କ୍ଲାସ ପୂର୍ବରୁ ଆସ, କୁପନ ନେଇକି ଯାଅ, ଯେ କ୍ଲାସ କରୁଛନ୍ତି ତାଙ୍କୁ କୁପନ ଦିଅ, କାହିଁକି ନା ସଣ୍ଡେ ପିସ୍ରେ କଣ ହଉଛି, ଠିକ ଅଧଘଣ୍ଟେ ଦିବ ସବୁ ଆସି ପହଞ୍ଚିବେ। ଦେଖ କାଳେ ତୁମେ ଯେତେବେଳେ ଚାହିଁବ ଲୋକଙ୍କୁ ଖୁସି କରିବା ପାଇଁ ପାରିବନି, କୃଷ୍ଣଙ୍କ ଉପରେ ଆଗେ ଫୋକସ୍ ଦିଅ, ଗୁରୁକୃଷ୍ଣଙ୍କ ଉପରେ ଫୋକସ୍ ଦିଅ, ତାପରେ ଲୋକ ଅଟୋମେଟିକ ଯେଉଁମାନେ ଆସିବେ ସେମାନେ ଯାହା ବି ପାଇବେ ଖୁସି ହେଇକି ଯିବେ। କାରଣ ଖୁସି କରିବା ଲୋକ କିଏ, ପରମାତ୍ମା କୃଷ୍ଣ ଭିତରେ ଅଛନ୍ତି। ଲୋକାନୁରଞ୍ଜନ ଭଲ ନାହିଁ ସବୁବେଳେ, ଆମେ ଯୋଉ କୀର୍ତ୍ତନ କରୁଛେ, ଯାହା ସବୁ କରୁଛେ ଲୋକମାନଙ୍କ ପାଇଁ, ସବୁ ଲୋକମାନଙ୍କ ପାଇଁ କରିବା, ଏଇଟା ଆମର ଲୋକାନୁରଞ୍ଜନ କଣ ହବ, ଅନର୍ଥଟା ଏମିତି ସୂକ୍ଷ୍ମ ସ୍ତରରେ ରହିବ ଯୋଉଟା ଲାଷ୍ଟରେ ଗୋଟେ ଜୀବକୁ ନେଇକି ପ୍ରତିଷ୍ଠା ଆସନରେ ବସେଇଦବ, ମୋ ଭଳିଆ କେହି ନା। ତାର ଯୋଉ ଅନର୍ଥ ଗୁଡିକ ରହିଲା, ଯେହେତୁ କୃଷ୍ଣ ସୁଖ ହଉନାହାନ୍ତି, ତାର ଅନର୍ଥଟା ଯିବ କେମିତି, ସେ ଆଉ ଧରି ପାରିବନି। ତେଣୁ ସବୁବେଳେ ଆଉ ଯିଏ ବି ଭକ୍ତ ହଉ ଲୋକ ହଉ ତାଙ୍କୁ ଘୃଣା କରିବାର ନାହିଁ, ଆମର ମୁଖ୍ୟ ହେଲା ଗୁରୁକୃଷ୍ଣଙ୍କର ସେବା, ସେ ସେବାଟା ଯଦି ସୁସ୍ଥ ଭାବରେ ସମ୍ପାଦିତ ହେଇଗଲା, ଅଟୋମେଟିକ ସମସ୍ତେ ଖୁସି ହେଇଯିବେ, ସମସ୍ତେ ଖୁସି ହେଇଯିବେ, ତା ପାଇଁ ଚେଷ୍ଟା କରିବା ଆବଶ୍ୟକ ନାହିଁ। ଯାହା ସାମର୍ଥ୍ୟ ଥିବ, ଯେମିତି ବ୍ୟବସ୍ଥା ଥିବ, ତାହେଲେ ସମସ୍ତେ ସୁଖିଆ। ଏଇ କଥାରେ ଆମର ପଡ଼ିଥିଲା, ସମ୍ବନ୍ଧଟା କାହା ସହିତ ରହିବା ଦରକାର, ପ୍ରତ୍ୟକ୍ଷ କୃଷ୍ଣଙ୍କ ସହିତ, କୃଷ୍ଣଙ୍କ ସୁଖ ପ୍ରଥମେ, ଭଗବାନ ଗୁରୁକୃଷ୍ଣଙ୍କ ସୁଖଟା ପ୍ରଥମେ ଦେଖିବାକୁ ପଡିବ, ତାପରେ ତୁମେ ଫୋକସ୍ ଦିଅ, ଦେଖ ତୁମ ଜୀବନର ସବୁ ଜିନିଷ, ଏଣେ ଭଜନରେ ଯେମିତି ପ୍ରୋଗ୍ରେସ ହଉଥିବ, ଅନର୍ଥ ଯାଉଥିବ, ଅନ୍ୟମାନଙ୍କୁ ପ୍ରସନ୍ନତା ବି ସେମିତି ଆସିବ ନା, ଅନର୍ଥଟା କାହିଁକି ଆସିବ ଜୀବନ ଭିତରେ, ଅନର୍ଥଟା ଯୋଉ ଅନର୍ଥର ଯୋଉ ପ୍ରଭାବ ଗୁଡିକ ରହିଛି, ଏଇଟା ଅନର୍ଥ ଶବ୍ଦଟା ଯୋଉ କହୁଛି କଣ, ନ ଅର୍ଥ, ଏଇଟା କେଉଁଠି ଆସୁଛି, କେଉଁଠି ଆଗେ ତୁମେ ଚିନ୍ତା କରି ଦେଖିଲ, ଏଇଟା ଆସୁଛି କେଉଁଠି, ଅନାଦିକାଳରୁ ଜୀବନ କାହା ସହିତ ସମ୍ପର୍କ ରହିଛି, ମାଏ ସହିତ, ଜଡ ବସ୍ତୁ ସହିତ, ଦେହ ଦୈହିକ ବସ୍ତୁ ସହିତ, ସେ ସମ୍ବନ୍ଧଟା, ତ ସେ ସମ୍ବନ୍ଧର ଭାବନାଟା ମନ ଭିତରେ ଜୀବର ଲାଗିକି ରହିଛି। କିନ୍ତୁ କୃଷ୍ଣ ପ୍ରପଦ ଲେଖିଲେ, କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, ସୂର୍ଯ୍ୟ ସୂର୍ଯ୍ୟଙ୍କ ଆଗର ରହିବ, ତୁମେ ସୂର୍ଯ୍ୟଙ୍କ ଆଗ ରହିଲେ ଆଉ କିଏ ରହିବ, ଆଲୋକ ରହିବ, ଏ କଣ ଅନ୍ଧକାର ରହିବ, ରହିବନି। ତ କୃଷ୍ଣଙ୍କର ପ୍ରତ୍ୟକ୍ଷ ସମ୍ବନ୍ଧ ତୁମେ ରହିଲ, ଆଉ 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 ଅଲଗା ସମ୍ବନ୍ଧ ସବୁ କଟିଯିବ, ଆଉ ଇନ୍ଦ୍ରମାନେ ତାଙ୍କ ଶକ୍ତି କିଛି ପ୍ରୟୋଗ କରିପାରିବେନି, ସେଥିପାଇଁ ଭକ୍ତମାନେ ଠାକୁର ଲେଖିଲେ ନା, ସେଇ ତ ସମ୍ବନ୍ଧ ସବୁ ସମ୍ବନ୍ଧ ହବା, ସେଇ ସମ୍ବନ୍ଧରେ ସମ୍ବନ୍ଧ ମୋର କଣ ଲେଖିଲେ, ଦାରା ପୁତ୍ର ସୁତାସୁତ ତବ ଦାସୀ ଦାସ, ସେଇ ତ ସମ୍ବନ୍ଧ ସବେ ଆମର ପ୍ରୟାସ, ମୁଁ ସମ୍ବନ୍ଧ ରଖିନଥାନ୍ତି ତାଙ୍କ ସାଙ୍ଗରେ, ମୁଁ କେବଳ ଆପଣଙ୍କ ସମ୍ବନ୍ଧରେ ସେମାନେ ସମ୍ବନ୍ଧ ବୋଲି ମୁଁ ସମ୍ବନ୍ଧ ରଖୁଛି, ଏ ହେଉଛି କଥା। କିନ୍ତୁ ବଦ୍ଧ ଜୀବର ସବୁବେଳେ ଭକ୍ତ ହେଲେ ବି ଯାହା ହେଲେ ବି କଣ, ହଁ ପୁଅଟା ଭକ୍ତ ହେଇଗଲାଣି, ଆଉ ସେଠି ପୁତ୍ର ସମ୍ବନ୍ଧରେ ବଳବାନ ହେଇକି ରହିବ, ପୁତ୍ର ସମ୍ବନ୍ଧ ବଳବାନ, ଦେହ ସମ୍ବନ୍ଧରେ ସବୁବେଳେ ବଳବାନ, କୃଷ୍ଣ ସମ୍ବନ୍ଧ ଗୁରୁକୃଷ୍ଣ ସମ୍ବନ୍ଧକୁ ତୁମେ ପ୍ରତ୍ୟକ୍ଷ ସମ୍ବନ୍ଧକୁ ନ ଆଣିପାରିଲେ ସେଟା ପୁରା ସୂକ୍ଷ୍ମ ଭାବେ ରହିବ ରହିବ ଯେଉଁଦିନ ହେଲେ ତୁମେ ସମ୍ବନ୍ଧକୁ ନ ବଢେଇ ପାରିଲେ ଭରସା ବି ବଢିବନି, ବିଶ୍ୱାସ ବଢିବନି, ବିଶ୍ୱାସ ରହିବନି, ଫେଥଟା ଯୋଉ ଶ୍ରଦ୍ଧାଟା ରହିବନି, ସମ୍ବନ୍ଧଟା ଦୃଢ଼ କିନ୍ତୁ ବିଶ୍ୱାସ ରହିବ, ମୁଁ ତୁମକୁ ତୁମ ସହିତ ମୋର 100% ସମ୍ବନ୍ଧଟା ନାହିଁ, ବିଶ୍ୱାସ ରହିବ କି? ଯାହାର ଯେତିକି ସମ୍ବନ୍ଧ ତାର ବିଶ୍ୱାସ ସେତିକି। ପରୀକ୍ଷା କରି ତୁମେ ଦେଖ, ତୁମେ ଯୋଉ ଲୋକ 30% ଜାଣିଛ, ସମ୍ବନ୍ଧ କେତେ ରହିବ? 30%। ଯୋଉ ଲୋକ ସାଙ୍ଗେ 100% ସମ୍ବନ୍ଧ ରହିଛି, ସମ୍ବନ୍ଧ କେତେ, ବିଶ୍ୱାସଟା କେତେ ରହିବ? ଖାଲି କୁହାଗଲା ଆଦୌ ଶ୍ରଦ୍ଧା, ଶାସ୍ତ୍ର କହିଲେ ଆଦୌ ଶ୍ରଦ୍ଧା, ଆମେ କହିଦଉଛୁ ଆଦୌ ଶ୍ରଦ୍ଧା ତ ସାଧୁ ସଂଘ, ଖାଲି କହିଦଉଛି ରେ ଆଦୌ ଶ୍ରଦ୍ଧା, ଶ୍ରଦ୍ଧାଟା ଗୋଟେ ଜୀବନ ଆସିବ କେମିତି? ତାର ତ ବିଶ୍ୱାସ ନାହିଁ, ବିଶ୍ୱାସଟା ହବ କେମିତି, କେମିତି ହବ? ତୁମେ ଗୋଟେ ଲୋକ ବିଶ୍ୱାସ କରୁଛ, କେମିତି ବିଶ୍ୱାସ କରୁଛ? ଆଗେ ଏଇ ଦେଖୁ ନା ଟ୍ରେନ ଲଗଲ ଆଗେ ବସିଛ, ବସିକି ପଚାରୁ ଭାଇ ତୁମ ଗାଁ କୋଉଠି? ଆମ ଗାଁ କେନ୍ଦ୍ରାପଡ଼ା। ଆ ମୁଁ ବି କେନ୍ଦ୍ରାପଡ଼ା ଲୋକ ଆଜ୍ଞା। ତୁମ ଘରଟା କୋଉଠି? ନା ଆଗେ ସମ୍ବନ୍ଧ ଯୋଡ଼ିଲ। ଆରେ ତୁମ ଗାଁରେ ଆମର ସେ ଗୋଟେ ପିଲା ଝିଅଟା ବିବାହ ହେଇଛି, ତୁ ଜାଣିଛ ନା? କିଏ କୋଉ ଘର, କୋଉ ଘର? ହଁ ସେ ମହାନ୍ତି ଘର। ହଁ ମୁଁ ଜାଣିଥାଉ, ସମ୍ବନ୍ଧଟା ହେଇଗଲା। ତାପରେ ତୁମେ କଣ କହିବ? ମୁଁ ଟିକେ ଯାଉଛି ବାଥରୁମ, ମୋ ଜିନିଷଟା ଜଗିଲ। ତୁମର ସମ୍ବନ୍ଧଟା ହେଲା ପରେ ତାପରେ ବିଶ୍ୱାସଟା ଆସୁଛି। ଯେ ଆଦୌ ଶ୍ରଦ୍ଧା ରଖିଦେଲେ ପ୍ରଥମେ ଶ୍ରଦ୍ଧା, ଶ୍ରଦ୍ଧା ଶ୍ରଦ୍ଧା ବିଶ୍ୱାସଟା କୋଉଠୁ ଆସିବ? ବିଶ୍ୱାସଟା କାଇଁ ମୁଁ ତ ହଉନି, ମୁଁ ଏତେ ଠାକୁର ଡାକିଲିଣି, ନାମ କଲିଣି, ମୋତେ କାଇଁ ବିଶ୍ୱାସ ଆଜ୍ଞା ହବ କେମିତି? ଏ ସମ୍ବନ୍ଧଟା ଆଇପାରୁନି, ସେଥିପାଇଁ ଆଗେ ରଖା ହେଲା ଭକ୍ତିର ସମ୍ବନ୍ଧଟା। ସମ୍ବନ୍ଧଟା ତୁମର ନହେଲେ ବିଶ୍ୱାସଟା କେବେ ଦୃଢ଼ ହବନି, ସେଥିପାଇଁ ବୀର କୃଷ୍ଣଙ୍କ ସହିତ ସମ୍ବନ୍ଧଟା ଯୋଡ଼ିବାକୁ ପଡେ। ସେଥିପାଇଁ ଏଇ ସମ୍ବନ୍ଧର ସବୁଠୁ ବଡ ବାଧା ହେଲା କୋଉଟା? ଏଇ ଲୋକ ଲୋକ ଅନୁରଞ୍ଜନ, ଲୋକ ସମ୍ବନ୍ଧଟା ସବୁଠୁ ବଡ ବାଧା। ସେ ସମ୍ବନ୍ଧ ଯଦି ବଢିଗଲା ତାହେଲେ ତୁମେ ଆଉ ଭଗବାନଙ୍କ ସୁଖ ଏଟା ବୁଝିପାରିବ। ଆଉ କିନ୍ତୁ ପ୍ରଚାର କରିବାର ଅଛି ନା ଭଗବାନଙ୍କୁ ବି, କଣ ଆମେ ତାଙ୍କୁ ଯୋଉ ଆଣୁଛେ ପ୍ରଚାର କରି କଣ କରିବା ପାଇଁ? ତାଙ୍କୁ ଆଣୁଛେ ସେ କୃଷ୍ଣ ତ ସମ୍ବନ୍ଧରେ ଯୋଡ଼ିବା ପାଇଁ। ମନେ ରଖ, ତୁମେ ଯଦି ତାଙ୍କୁ ଆଣିକି ଭକ୍ତ ବନେଇକି ତୁମେ କୃଷ୍ଣ ସମ୍ବନ୍ଧରେ ଯୋଡ଼ି ନ ପାରିଲ, ସେ ତୁମ ସମ୍ବନ୍ଧରେ କେବେ ଯୋଡ଼ି ହେଇକି ରହିବେନି। ବହୁତ ଭକ୍ତ ପଚାରନ୍ତି, ଆଚ୍ଛା ଆଚ୍ଛା ମୁଁ ତାକୁ ଭକ୍ତ ବନେଇଲି ଆଜ୍ଞା, କିନ୍ତୁ ସିଏ ବର୍ତ୍ତମାନ ମୋତେ ଆଉ ମାନୁନି, ମୋତେ ପଚାରିବ କଣ? ସିବା କୃଷ୍ଣ ସାଙ୍ଗରେ ଯୋଡ଼ି ହେଇପାରିଲାନି, ସେ କୃଷ୍ଣ ସାଙ୍ଗରେ ଯୋଡ଼ି ନ ହେଇପାରିଲା, କୃଷ୍ଣ ସାଙ୍ଗରେ ସମ୍ବନ୍ଧ ରଖିପାରିଲାନି, ସେ ତୁମର ତୁମ ସାଙ୍ଗରେ ସମ୍ବନ୍ଧ ରଖିବ, କାହା ସାଙ୍ଗରେ ରଖିପାରିବେ? ଏଇଟା ଗୋଟେ ବିପଦ କଥା ନାହିଁ କି? ଏଇଟା ଗୋଟେ ବିପଦ, ବଡ ବିପଦଜନକ ଜିନିଷ। କଣ ବିପଦଜନକ ଜିନିଷ? ଗୋଟେ ଜୀବ ଯେତେବେଳେ ଗୋଟେ ସମ୍ବନ୍ଧ ଭୌତିକ ସମ୍ବନ୍ଧରେ କାଟିକି ଆସିଲା, ସେ କାହା ସାଙ୍ଗରେ ଯୋଡ଼ିବ ସମ୍ବନ୍ଧ? କୃଷ୍ଣ ସାଙ୍ଗରେ। ସେ ସମ୍ବନ୍ଧରେ କାଟିଲା କେମିତି? ତାକୁ କିଏ କହିଲା? ଆମେ କହିଲେ, ଏସବୁ ମାୟା, ଏସବୁ ସ୍ତ୍ରୀ ପୁତ୍ର କନ୍ୟା ମାୟା, ସଂସାର ଏଇଆ, ତ କହି କହି ସତ୍ୟ ବି କହୁଛେ ଆମେ, କହିବାଟା ବଡ ଜିନିଷ ନାହିଁ, ଆମେ କହିଦେଲେ, ଶାସ୍ତ୍ର ପଢିଛି ତାଙ୍କୁ କହିଦେଲେ, ସେ ସିଏ ବି ଜାଣିଲା ସଂସାର ମାୟା କଷ୍ଟ କଣ, ସ୍ତ୍ରୀ ପୁତ୍ର କଣ, ଭାଇ ତ ଏମିତି କଲା, ସେ ସେଠୁ କଣ ହବ ତାର ସେ ସମ୍ବନ୍ଧଟା ଶିଥିଳ ହେଇଗଲା। ସମ୍ବନ୍ଧରେ ସେ ଶିଥିଳ ହେଇଯିବ, କିନ୍ତୁ ସେ ଆତ୍ମା ନା, ସେ ସମ୍ବନ୍ଧ ରଖିବ, ଭକ୍ତି ପଥକୁ ପଳେଇ ଆଇଲା। ଯଦି କୃଷ୍ଣ ସମ୍ବନ୍ଧ ରଖିପାରିଲା ତାର ପୁଣି ଅନର୍ଥ ଗୁଡାକ ବାହାରିବ, ବିଶ୍ୱାସଟା ପାଇବନି, ତାର ନାମ କରୁଥିବ ସବୁ କରୁଥିବ, ସମ୍ବନ୍ଧ ହେଲେ ତ ବିଶ୍ୱାସ ହବ, ହବନି। ପ୍ରତ୍ୟକ୍ଷ ସମ୍ବନ୍ଧର ଆବଶ୍ୟକ ରହିଛି, ପ୍ରତ୍ୟକ୍ଷ ସମ୍ବନ୍ଧ, ଡାଇରେକ୍ଟ ରିଲେସନସିପ୍। ଡାଇରେକ୍ଟ କୃଷ୍ଣ ସହିତ ହେଇପାରିବନି, କାହା ସହିତ ଆଗେ ହବ? ଗୁରୁଙ୍କ ସହିତ, ଆଚାର୍ଯ୍ୟମାନଙ୍କ ସହିତ, ତାପରେ କୃଷ୍ଣ ସହିତ ସମ୍ବନ୍ଧ ଜଣଙ୍କର, ତାର ସମ୍ବନ୍ଧ ଗୁରୁଙ୍କ ସହିତ ପୂର୍ଣ୍ଣ ହେଇଗଲେ ବିଶ୍ୱାସଟା ଆରମ୍ଭ ହେଲା, ନହେଲେ ହେଇପାରିବନି, ସବୁବେଳେ ଡାଉଟ୍ ଲାଗିବ। ଏ ଯାହାର କୃଷ୍ଣ ସହିତ ସମ୍ବନ୍ଧ ରହିଛି, କଣ ବୁଝିପାରୁଛ କି ନାହିଁ? ତୁମେ ତା ସହିତ ସମ୍ବନ୍ଧ ରଖିଲେ ତୁମେ କୃଷ୍ଣଙ୍କୁ ଜାଣିପାରିବ ନା? ଆଉ ତୁମେ ଅବିଶ୍ୱାସ ଲାଗିବ ସବୁ, ଆଉ ସବୁ କରୁଥିବ, ତୁମକୁ ଡାଉଟ୍ ଲାଗୁଥିବ, ସବୁ କରୁଛନ୍ତି, ଦୀକ୍ଷା ନେଇଯିବ, ନାମ ପରିବର୍ତ୍ତନ ହେଇଗଲା, ସବୁ ହେଇଗଲା, ଏକାଦଶୀ ବ୍ରତ ସବୁ ଚାଲିଥିବ, କିନ୍ତୁ ସବୁ କଣ ଚାଲିଛି? ତୁମର ବିଶ୍ୱାସ ହିସାବରେ ସନ୍ଦେହ ରହିଛି, ତୁମର 30% ବିଶ୍ୱାସ ଅଛି, ଆଉ କେତେ ପରସେଣ୍ଟ ବାକି ରହିଲା? 60%। ଡାଉଟ୍ କେତେ ରହିଲା? 70%। 30% ତୁମର ବିଶ୍ୱାସ ଅଛି, 70% ତୁମର ଡିଲେମ ଷ୍ଟେଜ୍ ଯାକୁ ତୁମେ ଦ୍ୱନ୍ଦ୍ୱ ସ୍ଥିତିରେ ଅଛ। ସେଇଟା ଖାଉଛି କାଳ ବର୍ତ୍ତମାନ, ଭଜନ କାଳ କିଏ କି? ଭଜନ କାଳ କିଏ ଆଉ? ଡାଉଟ୍ ରହିଲା ଆଉ, ତୁମେ ଯେତିକି ତୁମର ସମ୍ବନ୍ଧଟା ରହିଛି ସେଇ ହିସାବରେ ବିଶ୍ୱାସ ରହିଛି, ଯେତିକି ପରସେଣ୍ଟ ବିଶ୍ୱାସ ରହିଛି, ଆଉ ଯେତିକି ପରସେଣ୍ଟ ବିଶ୍ୱାସ ନାହିଁ ସେଇଟା କଣ? ସେଇଟା ଡାଉଟ୍, ସଂଶୟାତ୍ମ ବିନଶ୍ୱତି ଆଉ। ସମ୍ବନ୍ଧରେ ତୁମେ କେବେ ଭଗବାନ ସହିତ କରିପାରିବନି। ତେଣୁ ଯାହାର ଭଗବାନ ସହିତ ଡାଇରେକ୍ଟ ସମ୍ବନ୍ଧ ରହିଛି, ଯିଏ ଯାହାର ପୂର୍ଣ୍ଣ ଉପରେ ପୂର୍ଣ୍ଣ ବିଶ୍ୱାସ ଭଗବାନ ପାଖରେ ରହିଛି, ତୁମେ ତାଙ୍କ ପାଖରୁ ଶିଖିବ ବିଶ୍ୱାସଟା, ତାଙ୍କ ସହିତ ସମ୍ବନ୍ଧ ତୁ କେବେ କରିପାରିବନି ବିଶ୍ୱାସ। ଗୋଟେ ବଦ୍ଧ ଜୀବ କେବେ ବି କେତେ ଭଜନ କଲେ ବି ସେ ବିଶ୍ୱାସ କରିପାରିବ ନାହିଁ। ତୁମେ ଯାଉଛ ତୁମେ ଭଗବାନ ଡାକୁଛ, ଯାଉଛ ତୁମର ଗୋଟେ ଆକ୍ସିଡେଣ୍ଟ ହେଇଗଲା, ତାପରେ କଣ ବିଶ୍ୱାସ କରିବ? କଣ ଏତେ ଦିନ ସେବା କଲି ଭଗବାନ ଏହା କଲେ, ଗଲା ତ ତୁମର ଆଉ ଏକାଥର ଫ୍ୟୁଜ୍ ଉଡିଯିବ ଆଉ ଭଗବାନ ମୋତେ ଏମିତି ଆଜି ଏହା କଲେ ସମୁଦ୍ର ସାଙ୍ଗେ ସାଙ୍ଗେ ହେଇପାରିବେନି। ବିଶ୍ୱାସ ଯୋଉ ଜିନିଷ ରହିଛି ନା, ଏଟା ସମ୍ବନ୍ଧ ସହିତ, ଏଟା ପରମାତ୍ମା ଦେବେ। ତୁମେ ଯେତିକି ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ରଖିଲ ପୂର୍ଣ୍ଣ ବିଶ୍ୱାସ ଗୁରୁକୃଷ୍ଣଙ୍କ ମାଧ୍ୟମରେ, ସେ ସେତିକି ତୁମକୁ ଫେରିଦେବେ। ନହେଲେ ତୁମର ତୁମକୁ ବର୍ତ୍ତମାନ ମୁଁ ନେଇକି ଜଙ୍ଗଲ ଭିତରେ ଛାଡ଼ିଦେବି। ଏ ଦେଖିଛ ନା ଏଟା କଣ, ସେଟା ନଈଟା ଅଛି, ନଦୀଟା କଣ ନଈ, ସେଟା ପତ୍ରପୁର ବ୍ରାହ୍ମଣୀ ପାଖରେ। ସେ ଦେଖିଛ ନା ସେ ଲୋକ ଆସିକି ରହିଛନ୍ତି, ଯୋଉ ଲେବର ଲୋକଟା ସେଠି ଘର କରିକି ରହିଛନ୍ତି, ଦେଖିଛ ନା ନାଇଁ? ସେଟା ପାଠଟା ସାପ ବେଙ୍ଗ ଅଛନ୍ତି ନା ନାଇଁ? କିଛି ନାଇଁ ନାଇଁ, ସେ ପୁରା ନଦୀ କୂଳରେ ରହିଛନ୍ତି। ତୁମର ସେଠି ଛାଡ଼ିଦିଅ, ଆଉ ରହିପାରିବ? ଜଙ୍ଗଲରେ ଯେଉଁମାନେ ରହୁଛନ୍ତି, ବାଘ ଭାଲୁ ଅଛନ୍ତି, ସେମାନେ ରହୁନାହାନ୍ତି? ତାଙ୍କୁ କିଏ ବିଶ୍ୱାସ ଦଉଛି ମୋତେ କୁହ? ସେ ଗୋଟେ ଜଙ୍ଗଲ ରହିବା ଲୋକଟା କୋଉଠି ବିଶ୍ୱାସ କୋଉଠି ପାଉଛି? ସେ ଭଗବାନ ଡାକୁଛି, ଭଗବାନ ଡାକୁନି ଦେଖ, ପୁଣି ଭଗବାନ ତାକୁ ତାର ସ୍ଥିତି ହିସାବରେ ତାକୁ ବଞ୍ଚେଇ କେମିତି ରଖୁଛନ୍ତି, ତାକୁ ବିଶ୍ୱାସ ଦଉଛନ୍ତି। ବିଶ୍ୱାସ କୋଉଠି ଆସୁଛି? ତା ମନ ଭିତରେ ଆସୁଛି। ସେ ରୂପନ୍ତରୀ ବାଘ ଅଛି, ମୋତେ କେତେ ଖାଇଦବ, ତାହେଲେ ଜଙ୍ଗଲ ଆଉ କେହି ରୁହନ୍ତିନି। ଏ ଢେଙ୍କାନାଳ ଏରିଆ, ଢେଙ୍କାନାଳ ଏରିଆ ଆଉ କୋଉ ଏରିଆ ଭାଲୁ, ଏ ଯୋଉ ମୟୂରଭଞ୍ଜ ଏରିଆ ଭାଲୁ ଆସିକି ମଣିଷକୁ ଫାଡ଼ିକି ମାରି ଦଉଛନ୍ତି, ଚିରି ଛାତୁ ଚିରି ଦଉଛନ୍ତି, ଆଉ ଲୋକ ଛାଡ଼ି ପଳେଇ ଆଇଲେଣି। ଢେଙ୍କାନାଳ ଏରିଆରେ ହାତୀ ଅଛନ୍ତି, କେତେ ଲୋକ ମାରିଦେଇଗଲେଣି, ଛାଡ଼ି ପଳେଇ ଆସୁଛନ୍ତି। ତାଙ୍କୁ ବଞ୍ଚିବା ପାଇଁ ବିଶ୍ୱାସ କିଏ ଦଉଛି? ତାଙ୍କୁ ବଞ୍ଚିବା ପାଇଁ ଭଗବାନ ବିଶ୍ୱାସ ଦଉଛନ୍ତି, ତାହେଲେ ଆମକୁ ଭକ୍ତିପଥରେ ବଞ୍ଚିବା ପାଇଁ ବିଶ୍ୱାସ କିଏ ଦେବେ? ତାଙ୍କୁ ମିଳୁଛି, ଆମ କାହିଁ ମିଳୁନି? ତାଙ୍କୁ ମିଳିଯାଉଛି, ଆମ କାହିଁ ମିଳୁନି? ସେ ବିଶ୍ୱାସ କରୁଛନ୍ତି, ହଁ ବାଘ ହାତୀ ଆଇଲେ ମୋର ଭଗବାନ ଅଛନ୍ତି, କିଛି କରିବେ, କ୍ଷତି କରିବେନି, ସେଟା ପଳେଇଛି। ଆମ କାହିଁ ବିଶ୍ୱାସଟା ଆସୁନି? ଗୋଟେ ଶ୍ରଦ୍ଧାଟା ଆମର କାହିଁକି ଆସୁନି? ଆମର ସଂଶୟ ରହିଛି। ଆମର ସଂଶୟଟା କଣ? ସଂଶୟଟା ବିନା ସ୍ମୃତି ହେଇଗଲା, ସେମାନଙ୍କର ସଂଶୟ କିଛି ନାହିଁ କି ତାଙ୍କର କୋଉ ଭଗବାନ ଫଳ ଜାଣନ୍ତିନି, ଆଉ ଯାହା ହବ ଯେତେବେଳେ ହବ ଦେଖିବା ଆଉ କଣ। ସେମାନେ ଏୟା କହୁଛନ୍ତି, ଯେତେବେଳେ ଯାହା ହବା କଥା ହବ। ସେ ବିଶ୍ୱାସ ବିଶ୍ୱାସ ଭଗବାନଙ୍କ କଥାରେ ନାହିଁ, କିନ୍ତୁ ପୁଣି ଭଗବାନ ତାକୁ ସୁରକ୍ଷା ଦଉଛନ୍ତି। ଆମେ ସେତିକି ବି ସେଇ ସ୍ତରକୁ ବି ଚାଲିଲେ ଆସିବି ବଞ୍ଚିଯିବ, ଯାହା ହବ ଈଶ୍ୱରଙ୍କ ଇଚ୍ଛାରେ ହବ, ଯେତେବେଳେ ଯାହା ହବ ହବ, ଚାଲ। ଏ ସଂଶୟ ଯୋଉ ରହିଗଲା, ଆଉ ସେଟା ଗଲା ତୁମ ସମ୍ବନ୍ଧଟାକୁ ଯୋଡ଼ିବାକୁ ଦବନି, ଆଉ ସଂଶୟଟା ତୁମେ ରହିଗଲା ନା ଭଗବାନ ପାଖରେ। ଓ ଜଣେ କହିବି ମୁଁ ବହୁତ ନାମ କରୁଛି, ବହୁତ ସେବା କରୁଛି, ସବୁକିଛି ତୁମେ ସବୁ କର, ତୁମ ସଂଶୟ ରହିଗଲା, ଭଗବାନ କଣ କହିଲେ? ଅଜ୍ଞଶ୍ଚ ଅଶ୍ରଦ୍ଧାଧାନଶ୍ଚ ସଂଶୟ ଆତ୍ମା ବିନଶ୍ୟତି। ତିନି ଜଣ ଯାଙ୍କର ବିନାଶ ହବ, ଅଜ୍ଞ ଯିଏ ଅଜ୍ଞ ଯିଏ ମୂର୍ଖ ବା ଶାସ୍ତ୍ର ଜ୍ଞାନ ନାହିଁ, ଅଶ୍ରଦ୍ଧାଧାନ ଯାହାର ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ତାପରେ କଣ କହିଲେ? ସଂଶୟ ଆତ୍ମା, ଯାହାର ସଂଶୟ ସବୁବେଳେ ରହୁଛି। ତିନି ଜଣଙ୍କର ବିନାଶ ହବ, କିନ୍ତୁ ଗୋଟେ ଏକ୍ସଟ୍ରା ଜିନିଷ କାହାକୁ ମିଳିବ? ସଂଶୟ ଆତ୍ମାବାଦୀ ଲୋକ କଣ ତାକୁ ମିଳିବ? ଯାହାର ସଂଶୟ ଅଛି ତାକୁ କଣ ମିଳିବ? ନାୟମ ଲୋକ ନ ଅସ୍ତି ନ ସୁଖ ସଂଶୟ ଆତ୍ମା ନାମ। ସଂଶୟ ଆତ୍ମା ବ୍ୟକ୍ତିର ଏ ଲୋକଟା ସୁଖ ନାହିଁ କି ସେଟା କାରଣ ହେଇଗଲା ଆଉ ଏଇଟା ଦୁଃଖର କାରଣ ହେଇଯାଉଛି। ଯେତିକି ଆମେ ଭଗବାନଙ୍କ ଭଜନ କରୁଛେ, ଯେତିକି ଅବିଶ୍ୱାସ ଯୋଉ ଜିନିଷଟା ଆସିଯାଉଛି ସାଧୁ ଉପରେ, ଶାସ୍ତ୍ର ଉପରେ, ସିଦ୍ଧାନ୍ତ ଉପରେ, ବିଗ୍ରହଙ୍କ ଉପରେ, ଯାହା ସବୁ ଅବିଶ୍ୱାସ ଆସିଗଲା ସେଇଟା ଭଜନର କଣ ହେଲା? ବାଧା ମାନେ ସେ ତ ସବୁ ଅନର୍ଥରେ ତିଆରି କରିବ, ସିଏ ଆଉ ସବୁ ଅନର୍ଥ ତିଆରି କରିଦେବ, ସିଏ ଆଉ ସବୁ ଅନର୍ଥ ଘୁରେଇ 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 ତମ ମୁଣ୍ଡକୁ ବାୟା କରିବ। ସମୁଦ୍ର ଯୋଡ଼ିବନି, ପ୍ରତ୍ୟକ୍ଷ ସମ୍ବନ୍ଧ ଆସୁନି, ପ୍ରତ୍ୟକ୍ଷ ସମ୍ବନ୍ଧ ଆସୁନି। ତେଣୁ ଗୋପୀମାନେ ଏଇ ଭୟରେ, ଏଇ ସମ୍ବନ୍ଧ କଥା ମନେ ପଡ଼ିଗଲା, ଗୋପୀମାନେ ଏଇ ଭୟରେ ତାଙ୍କ ସମ୍ବନ୍ଧଟା କାହା ସାଙ୍ଗେ ଯୋଡ଼ି ଦିଆହବ? ସେ ବିବାହ ଯଦି ହେଇଥାନ୍ତେ ବି ବ୍ରଜରେ ଭକ୍ତକୁ ନା, ସବୁ ଭକ୍ତ ନା କୃଷ୍ଣ ଭକ୍ତ, ସେ ଯାଉନଥିଲେ କୃଷ୍ଣ। ଏଟା ପ୍ରତ୍ୟକ୍ଷ ସମ୍ବନ୍ଧ, କୃଷ୍ଣ କୃଷ୍ଣ। ସେଥିପାଇଁ କାଲି ଆମେ ଶୁଣୁଥିଲେ ବସ୍ତ୍ର କୃଷ୍ଣ କଣ କହୁଛନ୍ତି ତାଙ୍କ ସହିତ, କେମିତି କେତେ ସୁନ୍ଦର ପବିତ୍ର। ଆରେ ସେ ପତି ହବା ପାଇଁ ଚାହୁଁଛନ୍ତି ନା, କାହାକୁ ପତି ରୂପରେ ପାଇବା ପାଇଁ କାହାକୁ ଚାହୁଁଛନ୍ତି? ଜଣେ କହିବ କୃଷ୍ଣ କେମିତି ହାସ୍ୟ ପରିହାସ କରୁଥିଲେ, କୃଷ୍ଣର କୌଣସି ଭୁଲ ନାହିଁ, ଭଗବାନ ତ ଭୁଲ କେବେ ହେଇପାରିବେନି, ନୀତି ଦୃଷ୍ଟିରେ ଭଗବାନ କିଛି ଭୁଲ କରିନାହାନ୍ତି। ଯଦି ତୁମେ ଜଣଙ୍କୁ ପତି ରୂପରେ ପାଇବା ପାଇଁ ଚାହୁଁଛ, ତାହେଲେ ଯିଏ ବିବାହ ହବ ସେ କଣ ଗ୍ରେଭ ହେଇକି ବିବାହ ହବ? ଯୋଉ ପୁଅଟା ବିବାହ ଗୋଟେ ଝିଅକୁ, ସେ କଣ କରିବ? ସେ ଆଗେ ତ ହସଖୁସି କିଛି କଥାବାର୍ତ୍ତା ହେବେ କି ନାହିଁ? ତୁମେ ଜଗତରେ ହଉଛ, ତା କଥା ପଚାରିବ, ଇଏ ଆ କଥା ପଚାରିବ, ମୁଁ ପାଠ ପଢୁଥିଲି, ଏହା କରୁଥିଲି, ସେ ତା କଥାବାର୍ତ୍ତା ହେବେ କି ନାହିଁ? ଏ ଜଗତରେ ଏଟା ଅଛି, ସେଟା ତ ଏଇଟା ସବୁ ପ୍ରେମର ଜିନିଷ, ସେଟା ତ ସେ କାମ ନାହିଁ ପ୍ରେମ। ପରିହାସ କୃଷ୍ଣଙ୍କର ପରିହାସ କରି ଏଟା କଣ ବରଂ ପରିହାସ ଦ୍ଵାରା ଗୋପୀମାନେ ଭରସା ପାଉଥିଲେ। କଣ ଭରସା ପାଉଥିଲେ? କୃଷ୍ଣ ତ ଆମକୁ ନିଶ୍ଚିତ ଗ୍ରହଣ କରିବେ, ନହେଲେ ଆମକୁ କାହିଁ ନାୟିକା ଭାବରେ ବା ପତ୍ନୀ ଭାବରେ ସେ ତ ଥଟା ପରିହାସ କଲେଣି, କଲେଣି ମାନେ ଆମକୁ ଗ୍ରହଣ କରି। ତେଣୁ କୃଷ୍ଣ ସେ କଥା କହୁଛନ୍ତି, ଦେଖ ତାସମ ବାସାଂସ ଉପାଦାୟ ନ ମୟା ଏଧିତମ ପୂର୍ବମ ନ ଅନୃତ ତଦିମେ ବିଦୁମ ଏକ କେଶ ପ୍ରତିଛଦ୍ୱମ ସହବେତି ସୁମଧ୍ୟମ। ଦେଖ ମୁଁ ତୁମ ମୁଖମଣ୍ଡଳକୁ ଦେଖିସାରିଲିଣି, ତୁମେ ଅତ୍ୟନ୍ତ ସୁନ୍ଦର, ଆଉ ମୁଁ ଯାହା କହୁଛି ମିଛ କଥା କେବେ କହୁନି, ମୁଁ ତୁମ ବସ୍ତ୍ରକୁ ଫେରିଦେବି। ମୁଁ ଛୋଟ ପିଲାବେଳୁ ଏଇ ଜନ୍ମରେ କେବେ ହେଲେ ମିଛ କଥା କହି ପ୍ରୟାସ କରୁଛନ୍ତି, ମୁଁ କେବେ ମିଛ କଥା କହିନି। ଆଉ ପ୍ରମାଣ କିଏ ନା ପ୍ରମାଣ? ଏଇ ସଖାମାନେ ଚାରିଜଣ ସଖା ଅଛନ୍ତି, ତାଙ୍କର ସେ କିଏ ପ୍ରମାଣ ଦଉଛନ୍ତି? କୃଷ୍ଣଙ୍କର କୃଷ୍ଣଙ୍କର କଥା କିଏ ପ୍ରମାଣ ଦେବେ ସଂସାରରେ? ସବୁ କଥାର ପ୍ରମାଣ ଆବଶ୍ୟକ ରହିଛି କୃଷ୍ଣଙ୍କର। ଜଗତରେ ଯିଏ ଯୋଉ କଥା କହୁ ତୁମକୁ ସନ୍ଦେହ ଲାଗିବ, ଲାଗିବନି? ଭଗବାନ କହିଲେ ବି ଲାଗୁଛି, ଅର୍ଜୁନ କେତେ କେତେ କଥା ପଚାରିଲେ, ଯିଏ ଯାହା କହୁ କାହିଁକି ତୁମର ନିଜର ବୁଦ୍ଧି ଗୋଟେ ଅଛି? ଏଇଟା ହଉଛି କାଳ, ଏଇଟା ହଉଛି କାଳ। ଯେତେବେଳେ ଯିଏ ଯାହା କହିବ ଗୋଟେ ସନ୍ଦେହ ଲାଗିବନି, କାହିଁକି ନିଜର ବୁଦ୍ଧିଟା ସେତେବେଳେ ମାପିବାକୁ ଚାହେଁ, ଏଟା ଏଟା ଠିକ ନା ଭୁଲ, ଠିକ ନା ଭୁଲ। ଯେ ତା ବୁଦ୍ଧି ସହିତ ସେଟା ଠିକ ହେଲା ତାହେଲେ ସେ କହିବ ଠିକ, ଯେ ତା ବୁଦ୍ଧି ସହିତ ଏଟା ନ ମିଳିଲା ସେ କହିବ ଭୁଲ। ଯିବ ଭଗବାନଙ୍କୁ ବି ସନ୍ଦେହ କରିବ, ସାଧୁଗୁରୁକୁ ବି ସନ୍ଦେହ କରିବ, ତାର କାମ ଏଟା। ନିଆ ଦ୍ଵାରା କଣ କରେ? ତାର କପଟତାଟାକୁ ସିଏ ବଢାଏ, ସେଥିରେ ସବୁବେଳେ ପ୍ରମାଣ ଖୋଜେ। କଣ ପ୍ରମାଣ? କଣ ପ୍ରମାଣ ଅଛି? ପାଞ୍ଚଟା ଲୋକ ପଚାରେ, ପ୍ରମାଣ ଖୋଜେ। କିନ୍ତୁ ଭଗବାନ ଯାହାକୁ ଆଣିଛନ୍ତି କଣ ଦେବା ପାଇଁ? ସାକ୍ଷୀ ଦେବା ପାଇଁ, ପ୍ରମାଣ ଦେବା ପାଇଁ। ମୁଁ ମିଛ କଥା କୁହେନି, ସେମାନେ କଣ? ସେମାନେ ଜଗତ ବିଷୟରେ କିଛି ସ୍ତ୍ରୀ ପୁରୁଷ କିଏ ଜାଣନ୍ତିନି, ସେ ସ୍ତ୍ରୀ ପୁରୁଷଙ୍କ ଭିତରେ ଭେଦ ଜାଣନ୍ତିନି। ଆଉ ଲଙ୍ଗଳା ହେଇଛନ୍ତି ପୁରା, ଆଉ ଦେଖିଲେ ନା ଘଣ୍ଟି ବାନ୍ଧିଛନ୍ତି, କଳା ସୂତା ବାନ୍ଧିଛନ୍ତି, ସେ ଆସିବେ ବି ହସୁଛନ୍ତି, କୃଷ୍ଣ ଆସିଲେ ସିଏ ହସୁଛନ୍ତି। ଭଗବାନଙ୍କର ଏଇଭଳି ପ୍ରମାଣ ଦରକାର, କଣ ବୁଝିପାରୁଛ ତ? ଜଣେ ଜ୍ଞାନୀ ବ୍ୟକ୍ତି ତୁମକୁ ପ୍ରମାଣ ଦେଇଦେଲେ ତୁମେ ବୁଝିଦେବ ବୋଲି ମନେ କର ନା? ଗୁରୁ ବି ବୁଝଉଛନ୍ତି, କେହି ବୈଷ୍ଣବ ଶାସ୍ତ୍ରୀ ବୁଝେଇଲେ, ବ୍ୟାସ ବି ବୁଝେଇଲେ, ପରମ୍ପରାଚାର୍ଯ୍ୟମାନେ ପ୍ରଭୁପାଦ 36 ବର୍ଷରେ ଆସିକି ବୁଝେଇଲେ, ତୁମେ ହଉଛୁ କୃଷ୍ଣଙ୍କର ଗୋଟେ ଯୁବ ବୁଝିପାରିବେ? ପ୍ରମାଣ ଦ୍ଵାରା କେହି କାହାକୁ ବୁଝିପାରେ ନା। ପ୍ରମାଣ ତୁମେ କଣ ଦେବା? ତୁମ ମାଇଣ୍ଡଟାକୁ ତୁମେ କନଭିନ୍ସ କରିଦେବ କିଛି ସମୟ ପାଇଁ, ତାପରେ ତାର ପୁଣି ଆହୁରି ଗୋଟେ ଡାଉଟ୍ ଆସିବ। କୃଷ୍ଣଙ୍କର ପ୍ରମାଣ କିଏ ଦେଇପାରିବ? କୃଷ୍ଣ କଥାର ପ୍ରମାଣ କିଏ ଦେଇପାରିବ? କୃଷ୍ଣ ମିଛ କୁହନ୍ତି ନାହିଁ, କୃଷ୍ଣ ଏଇଭଳି କିଏ ପ୍ରମାଣ ଦେଇପାରିବ? ଏଇଭଳିଆ ଲୋକ ଦେଇପାରିବେ? ଜ୍ଞାନୀ ପଣ୍ଡିତଙ୍କର କିଛି ଆବଶ୍ୟକ ନାହିଁ ସଂସାର, ଜ୍ଞାନୀ ପଣ୍ଡିତ ନ ରହିଲେ ଏମାନେ ବୁଝେଇକି ପାରିବେନି, କିନ୍ତୁ କୃଷ୍ଣଙ୍କ ପାଇଁ ଜ୍ଞାନୀ ପଣ୍ଡିତଙ୍କର କିଛି ଆବଶ୍ୟକ ନାହିଁ। କୃଷ୍ଣ କଥାର ପ୍ରମାଣ ପାଇଁ, କୃଷ୍ଣ ଯେ ଭଗବାନ, କୃଷ୍ଣ ଯେ ସତ୍ୟ, କୃଷ୍ଣ ହେଉଛନ୍ତି, ତା ପାଇଁ କିଛି ଜ୍ଞାନର ଆବଶ୍ୟକ ନାହିଁ। ଯିଏ କୃଷ୍ଣ ଗ୍ରହଣ କରି ତାର ଆବଶ୍ୟକ। ଜ୍ଞାନୀ ପଣ୍ଡିତ ତାର୍କିକ ମାନେ ତାଙ୍କ ବଚନ ଦ୍ଵାରା କେବଳ ପ୍ରମାଣ କରନ୍ତି, ବଚନ ଦ୍ଵାରା ପ୍ରମାଣ କରିଦିଅନ୍ତି। ଦେଖ ଏଇଟା କୃଷ୍ଣ କହିଛନ୍ତି, ସେ ଭଗବାନ ଏଇଟା ଏମିତି କହିଛନ୍ତି, ଆମେ ବି ଆମର ପ୍ରିଚିଂ ବର୍ତ୍ତମାନ ଯୋଉ ପ୍ରିଚିଂ ହଉଛି ସେଇଟା ସେଇଭଳିଆ ଉପଲବ୍ଧିର ବିଷୟ। କଣ ଅଛି? କଣ ତୁମେ କହିଦଉଛ କୃଷ୍ଣ ଭଗବାନ? ଦେଖିଛ କୃଷ୍ଣଙ୍କ ଭଗବାନ ବୋଲି କେବେ କୃଷ୍ଣ କହିଛନ୍ତି ମୁଁ ଭଗବାନ ବୋଲି? କୃଷ୍ଣ ପାୱାରକୁ ତୁମେ ଦେଖିଛ? କେବଳ ଗୋଟେ କଣ କୁହାଯାଉଛି, କେବଳ ପରମ୍ପରା ସ୍ରୋତରେ ଆମେ ଗୋଟେ କିଛି ଗ୍ରହଣ କରି କେବଳ କହୁଛେ, ପ୍ରତ୍ୟକ୍ଷ କିଛି ପ୍ରତ୍ୟକ୍ଷ କଣ ଅଛି? ପ୍ରତ୍ୟକ୍ଷ କଣ ଅଛି? ପ୍ରତ୍ୟକ୍ଷ କୌଣସି ଅନୁଭବ ନାହିଁ। କିନ୍ତୁ ସେମାନେ ଅନୁଭବ କରିପାରିବେ, ସେମାନେ ପ୍ରମାଣ ଦେଇପାରିବେ। ସେମାନେ କୋଉମାନେ? ବହୁତ ଜ୍ଞାନୀ, ବହୁତ ପଣ୍ଡିତ ନୁହନ୍ତି, ଏଇଭଳି ଯେଉଁମାନେ ସରଳ ଚିତ୍ତ, କୃଷ୍ଣ ସେମାନଙ୍କୁ ଦେଖାଉଛନ୍ତି, ଦେଖ ଏମାନେ ହିଁ ପ୍ରମାଣ ତୁମକୁ ଦେବେ ମୁଁ କେବେ ମିଛ କଥା କହିନି ବୋଲି। ଭଗବାନଙ୍କ ପାଖରେ କୌଣସି ପ୍ରମାଣ ଆବଶ୍ୟକ ନାହିଁ। କୃଷ୍ଣ ଭଗବାନ କେବଳ ନାସ୍ତିକ ସମାଜକୁ ବୁଝିବା ପାଇଁ ବହୁ ଯୁକ୍ତି ତର୍କ ବହୁତ କିଛି ପ୍ରମାଣ ଏ ଶାସ୍ତ୍ରର ସବୁ ରହିଛି। ଗୋଟେ ଜୀବ ବ୍ୟସ୍ତ ବି ସେଥିପାଇଁ ରଚନା ବି କରିଛନ୍ତି ସବୁ, କାହିଁକି ନା ଗୋଟେ ଜୀବଟା କେମିତି ଉନ୍ମୁଖୀ କରି କୃଷ୍ଣ ଉନ୍ମୁଖ ହେବ। କିନ୍ତୁ କୃଷ୍ଣଙ୍କୁ ବୁଝିବା ପାଇଁ ହେଲେ ଏଭଳିଆ ଲୋକ ଦରକାର, ସେମାନେ କୃଷ୍ଣଙ୍କୁ ବୁଝିପାରିବେ। ବହୁତ ଜ୍ଞାନୀ ହେଲେ ତୁମେ କୃଷ୍ଣଙ୍କୁ ବୁଝିପାରିବ, କୃଷ୍ଣଙ୍କୁ ବୁଝିବାର କୌଣସି ଅଲଗା ଉପାୟ ହିଁ ନାହିଁ। କହିଲେ ଦେଖ ଏ ସଖାମାନଙ୍କୁ ପଚାର, ମୁଁ କେବେ ଛୋଟ ପିଲାବେଳୁ ମିଛ କଥା କହିନି। ଗୋପୀମାନେ କହିଲେ ଠିକ ଅଛି, ଗୋଟେ କାମ କର, ନନୁ ମିଥ୍ୟାବାଦୀ ନମ ସ୍ତବ ଶପଥ ଗପି ନ ବିଶ୍ୱାସସି। ତୋର ସରସ ବଂଶନ ମାହ କାଲି ପଡୁଥିଲେ, ମିଥ୍ୟାବାଦୀ ତୁମେ କଥା କହିଲେ ବି ଆମକୁ ବିଶ୍ୱାସ ଆସୁନି, ଶପଥ କଲେ ଆମକୁ ବିଶ୍ୱାସ ଆସୁନି। କୃଷ୍ଣ ସେଠୁ ଦାନ୍ତକୁ ଜିହ୍ୱା ଦ୍ୱାରା ଦଂଶନ କରିକି କହିଲେ, ଆରେ ରାମ ରାମ ରାମ, ତୁମେ ଏଇଟା କଣ କହୁଛ ସବୁ, ଏଇଟା କଣ କହୁଛ? ଅନୃତମ ନ ପୂର୍ବ ମୁଦିତମ ଏତତ୍ ଜନ୍ମନି ଏତାବତ୍ ବୟମ ପରିଜନ୍ତୁ ଅନୃତମ ନ ପରିଚିନୌମି ଅତ୍ରମ କିମ୍ ପ୍ରମାଣମ୍। ମୁଁ ଆଜି ପର୍ଯ୍ୟନ୍ତ ମିଥ୍ୟାର ମୁଖକୁ ମୁଁ ଦେଖିନି। ସନ୍ଦେହ ଯେତେବେଳେ ଆମର ରହିଲା, ସଂଶୟ ଯେତେବେଳେ ଆମର ରହିଲା, ସଂଶୟ ସନ୍ଦେହ ସମାଲୋଚନା ଏଗୁଡା କଣ କରେ, ତୁମର କପଟତା ଜାଲ ଭିତରେ ତୁମକୁ ପକେଇଦେବ। ବୁଝିଲ, ଜାଲ ଭିତରେ ଯେଉଁ ମାଛଟା ପଡିଲା, ଯେତେ ଛାଟପଟ ହବ ସେ କଣ କରିବ, ସେ ଗୋଟେରୁ ଗୋଟେ ଆଡୁ ତାର ଏଟା କଣ କୁହନ୍ତି, ଏଟାକୁ ଗାଲି, ଗୋଟେ ଗାଲିରୁ ଖସିବ ଆଉ ଗୋଟେ ଗାଲିରେ ଲାଗିବ। ସଂଶୟ ସମାଲୋଚନା ଆଉ କଣ କହିଲି, ସନ୍ଦେହ, ସଂଶୟ ସମାଲୋଚନା, ହଁ ସନ୍ଦେହ ତ ଏକା ଆଉ, ସେ ସନ୍ଦେହ ଜାଗା ସଂଶୟ, ଯୋଉଟା ସଂଶୟ ଯୋଉ ସମାଲୋଚନା ଏଇଟା ଏଇ ଜିନିଷଟା ଯେତେବେଳେ ତୁମର ରହିଲା, ତୁମର କପଟଟା ବୁଡ଼ି ବୁଡ଼ି ଚାଲିବ। ତୁମେ ଗୋଟେ ସଂଶୟ ଚାଲିଲା ହଉଥିବ, ଆରେ ସେ ଲୋକଟା ଏମିତିକା, ସେ ପ୍ରଭୁଟା ଏମିତିକା, ଆରେ ସେ ମହାରାଜ ଏମିତିକା, ଶୁଣିଦେଲ, ତାପରେ ତୁମର କଣ ହେଲା, ସନ୍ଦେହ ବଢ଼ିଲା, ଆରେ ସମାଲୋଚନା କଲ, ତାପରେ ସନ୍ଦେହ ସମାଲୋଚନା ହିସାବରେ ତୁମର କପଟ ବି ବଢ଼ିଲା, ତାପରେ ଗୋଟେ ନା ନା ସେଟା ମୁଁ ଶୁଣିଥିଲି ମିଛର, ବର୍ତ୍ତମାନ ହଁ ବୁଝିଗଲି, କିଛି ନାହିଁ, କିନ୍ତୁ ତା ଭିତରେ ତୁମର କଣ ହେଇଛି, କପଡ଼ାଟା ବଢିଯାଇଛି, ସେ ପୁଣି ଆଉ ଗୋଟେ ସଂଶୟ ତିଆରି କରିବ, ସଂଶୟ ଜାଲ ଭିତରେ ପଡିଯାଏ, ଗୋଟେ ଯିବ ସେ ଖସିକି ଯାଇପାରେ। ତେଣୁ କୃଷ୍ଣ କହୁଛନ୍ତି, ଦେଖ ମତେ, ମୁଁ ବାଲ୍ୟବେଳୁ କେବେ ହେଲେ ମିଛ କଥା କହିନି, ମୁଁ ଶପଥ କହେ, ଆମେ ତୁମକୁ ବିଶ୍ୱାସ କରୁନୁ। କୃଷ୍ଣ କହିଲେ, ଦେଖ ମୋ ସଖାମାନେ ଅଛନ୍ତି, ତାଙ୍କୁ ପଚାରି ଦିଅ। ଗୋପୀମାନେ କହିଲେ, ବାଲାନାମ ଯଥାଦୃଷ୍ଟ ଗ୍ରାହିତ୍ୱ ସ୍ୱଭାବତ୍ୱାତ୍ ଅର୍ଜବାଚିତ ଇତି ଭାବ। କଣ କହିଲେ, ଏ ବାଳକମାନେ ଏ ବିଷୟରେ ପ୍ରମାଣ କି, ପ୍ରମାଣଟା କଣ ନା, ଏ ବାଳକମାନେ ହେଉଛନ୍ତି ସରଳ। କୃଷ୍ଣ କାହିଁକି ତାଙ୍କୁ ଆଣିଲେ, ଚାଲିଖା ଲୋକ କାହିଁକି ଆଣିଲେନି, ଶୁକ୍ରବାର ଉତ୍ତର ଦେଲେ। ସଖାମାନେ ବହୁତ ଚତୁର ସଖା ଥିଲେ, ଦାମ ସେ ଦାମ ବସ ଦାମ, ଏବେ ଯୋଉ କିଙ୍କିଡ଼ିଆଙ୍କୁ ଧରିକି ଆଇଲେ ଚାରି ଜଣଙ୍କୁ, ତାଙ୍କୁ ଧରିକି ଆଇଲେ କୃଷ୍ଣ ଅଲଗା ସଖ କାହିଁ ଧରିକି ଆଇଲେ, ପ୍ରମାଣଟା କିଏ ଦବ, ସରଳ ଲୋକ ଦେବେ, ସରଳ ଲୋକ ପ୍ରମାଣ ଦେଲେ ବିଶ୍ୱାସ କିଏ କରିବ, ଯାହାକୁ ପ୍ରମାଣ ଦେବାକୁ ପଡିବ ସିଏ ବିଶ୍ୱାସ। ଦେଖେ ତୁମେ ଗୋଟେ ପଣ୍ଡିତକୁ ନେଇ ଆସ, ଗୋଟେ ପଣ୍ଡିତ ଲୋକ କଣ, ଗୋଟେ ବିଜ୍ଞ ପଣ୍ଡିତ ଲୋକ, ଚାଲାଖିଆ ଲୋକ କଣ, ଆଉ ଗୋଟେ ସରଳ ଲୋକ କଣ, ପ୍ରମାଣ ଦେଲେ ମଗାଅ, କାହା ପ୍ରମାଣଟା ବଡ଼ ବଳବାନ ହବ, ହଁ ସରଳ ଲୋକ। ଏଇ ଯୋଉ ସ୍ୱାମୀମାନେ ଆସନ୍ତି, ସ୍ତ୍ରୀକି ପଚାରିବେ, ଏଇ ଆଗରୁ ସବୁ ଥାଏ ମୋର ମନରେ ଅଛି, ଏ ଯୋଉ କିରୋସିନ ଲ୍ୟାମ୍ପ ତା ଦେହରେ ଯୋଉ କଣ ଥାଏ, ନା ନା ଏ ଯୋଉ କାଚର ଲଣ୍ଠନର କାଚର ନଥାଏ ନା, କାଚ ଗୁଡା ଥାଏ, ଭାଙ୍ଗଲା, ସେ ସ୍ୱାମୀ ଆସିକି ପଚାରେ କେମିତି ଭାଙ୍ଗିଲା, ସ୍ତ୍ରୀ କଣ କହିବ, ହଁ ସେଇଠି ଥିଲା, ସେ ବିଲେଟା ଗଲା, ସେଠି ତା ଡେଇଁ ପଇଲା, ଭାଙ୍ଗଲା ଆଉ। ସ୍ୱାମୀ କାହାକୁ ପଚାରିବ, ତାପରେ ପୁଅକୁ ପଚାରିବ, ସ୍ତ୍ରୀ କଥା ମାନିବେନି କେବେ, ତୁମେ ଭାବନି ଜ୍ଞାନ ସବୁବେଳେ ବହୁତ ବଡ ଜ୍ଞାନୀ ହେଇଗଲେ ତୁମେ ଭଗବାନଙ୍କୁ ପାଇଯିବ, ଠିକ ଅଛି, ଜ୍ଞାନର ପ୍ରଶଂସା ଅଛି, ତା ମାନେ ମୁଁ କହୁନି ଯେ ତୁମେ ପଢ଼ନି କିଛି ଜାଣନି, ସେଇଟା ମୁଁ କହୁନି, ସବୁ ଜ୍ଞାନର ପରିସମାପ୍ତି ହେଲା ଏଇ ଜିନିଷ, କେଉଁଠି ସମ୍ପୂର୍ଣ୍ଣ ସରଳ ସ୍ତରକୁ ଯିବା, ସବୁ ଜିନିଷଟାକୁ ପୁରା ବିଶ୍ୱାସରେ ନେବା, ଏହି ଜ୍ଞାନର ଫଳ, ଜ୍ଞାନର ଚରମ ଫଳ ହେଲା ଜ୍ଞାନୀ, ସେ ହେଉଛି ଶ୍ରେଷ୍ଠ ଜ୍ଞାନୀ, ସିଏ ଏ ସବୁ କଥାଟାକୁ ସରଳ ଭାବରେ ନେଇଯାଏ, ଏ ବଡ ସିଦ୍ଧାନ୍ତ ଜିନିଷ। ଦେଖୁନ ତୁମେ ସ୍ତ୍ରୀ ଯେତେବେଳେ କିଛି ହବ, କାହାକୁ ପଚାରିବ, ହେ ସରି ସ୍ୱାମୀ କାହାକୁ ପଚାରିବ, ସ୍ତ୍ରୀ ପଚାରିବ, ତାପରେ ଝିଅ କେମିତି ଭାଙ୍ଗିଲେ କିରେ ସେ ଲଣ୍ଠନ କାଚଟା ମା ପୁଚୁ ପୁଚୁ ଖସିଦେଲା, ସେ ଠିକ କହିଦବ, ସରଳ ଲୋକ ନା, ସେ ପ୍ରମାଣଟା ଠିକ ଦବ ଆଉ, ସେ ସରଳ ଲୋକ ହିଁ ଠିକ ପ୍ରମାଣ ଦେବେ। ଜ୍ଞାନୀ ଗୁଣୀ ଏମାନେ ଯାହା କହିଦେବେ ଯେ ତାକୁ ଭଗବାନ ସବୁ ଜିନିଷକୁ ମାନିନେବେ, ଆମେ ସଂସାର ଲୋକ ଆମେ ମାନୁନେ ଆଉ, ଆମେ କାହାକୁ ମାନୁଛେ, ସରଳ ଲୋକ ମାନୁଛେ। ଯେତେ ନିଜର ଲୋକ ହଉଥିବେ ଦେଖ ସରଳ ଲୋକ କଥା ମାନିନେବେ। ଗାଁରେ ଯେତେବେଳେ ସବୁ ଆଗରୁ ନିଆ ନିଶା ପଡ଼େ, ସେଠି ଦେଖି ସବୁଠୁ ସରଳ ଲୋକ ପିତାଟାକୁ ପଚାରେ, ଦେଖି କଣ ହେଇଛି ଘଟଣାଟା କହୁନୁ ସତର, ସେ ସବୁ ଖୋଲି କହିଦେବ, ଡକ 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 ଖୋଲି କହିଦେବ ସରଳ ଲୋକଟା ଆଉ, ତା କଥାରୁ ଧରା ହବ ଆଉ। ଚାଲାକିଆ ସବୁଆଡେ ମରିବ, ସଂସାର ବି ମରିବ, କୃଷ୍ଣ ଲୋକମାନେ କୁହନ୍ତିନି ତୁ ଜାଣିଛୁ ନା କୃଷ୍ଣ ବଇଁଶୀ ବଜେଇ ଦେବେ, କୁହନ୍ତିନି ଲୋକ ରାକି ଗଲେ ସବୁ, ତ ସେ ଗୋଟେ ଖରାପ ଭାଷାରେ କୁହନ୍ତି, ଗୋଟେ ଖରାପ ଉଦ୍ଦେଶ୍ୟରେ କୁହନ୍ତି, ଏଟା ସତ୍ୟ। ଯେ ବଇଁଶୀ ଯୋଉ ବଜଉଛନ୍ତି ତୁମକୁ ଡାକିବା ପାଇଁ, ଆଉ ତୁମେ ଯଦି କୃଷ୍ଣ ସାଙ୍ଗରେ ବଦମାସି କଲ, ସରଳ ନ ହେଲ, ବାବା ବଇଁଶୀ ବାଜିଲେ ତୁମେ ଡେଉଁଥିଲେ, ତୁମେ ସେମିତି ଡେଇଁବ ଜୀବନ ସାରା, ତୁମେ ବେତ ବଜ ଲଗେଇଦେବେ। ଗାଁ ଲୋକଟା କୁହନ୍ତିନି ଖରାପ, ସେ ଖରାପ ଉଦ୍ଦେଶ୍ୟରେ କୁହନ୍ତି, ଏଟା ସତ୍ୟ। ଏଟା କାହିଁକି ସବୁ କହୁଥିଲେ ମୁଁ ବର୍ତ୍ତମାନ ବୁଝୁଛି, ଏ ଗାଁ ଲୋକଟା ଏ ଟର୍ମ କାହିଁକି ସବୁ କୁହନ୍ତି କୃଷ୍ଣଙ୍କ ବଇଁଶୀ ବଜିବା କଥା, କପଟି ହେଇଗଲେ ତୁମେ ତୁମ କୃଷ୍ଣ ସେଇଭଳିଆ ହଇରାଣ କରିବ ଆଉ, ଜୀବନ ସାରା ତୁମ ଭକ୍ତ କଣ ପାଠ ପଢ କେତେ ପ୍ରଚାର କର କେତେ କଣ ଭକ୍ତ କର ତୁମେ କଣ କରୁଛ କରିଥାଅ, ସରଳ ନ ହେଇପାରିଲେ ତୁମକୁ ଘୋରେଇବେ ସେ ପକେଇକି ଆଉ, ଘୋରେଇବ ପୁରା ଭୁଲେଇ ଦେବେ ପୁରା। ଆଉ ସରଳିଆ ଲୋକ ଗୁଡାକ ମାନିନେବେ, ଦେଖୁନା ତୁମେ ବା ଗୋଟେ ସରଳ ଲୋକ ଭଲ ପାଉଛ, ସରଳ କଥାଟାକୁ ଆସିକି କିନ୍ତୁ ଭଲ ପାଇବେନି। ସେ ଏଇ ଚକ୍ରବର୍ତ୍ତୀ କହୁଛନ୍ତି ତାକୁ କାହିଁ ଧରିକି ଆସିଥିଲେ, କାହାକୁ, ଗୋପୀ ମାନେ ମୋ କଥାକୁ ବିଶ୍ୱାସ କରିବେ କି ତାଙ୍କ କଥାକୁ ବିଶ୍ୱାସ କରିବେ, ସେ ସରଳ ଆଉ। ମୁଁ ଯେତେବେଳେ କହିବି ପଚାର ତାଙ୍କୁ, ଆଉ ସେ ସରଳ ଗୋପୀ ମାନେ ପୁରା ବିଶ୍ୱାସ କରିବେ, ହଁ ସରଳ ଲୋକ ଆଉ, ଯେ ସରଳ ଲୋକ ସେ ମିଛ କଥା କେବେ କହିପାରେ, ତାକୁ ତାକୁ ଶିଖାଇ ଥାଉ ସେ କହିଲା ବେଳେ ସେ ସତ କଥା କହିଦବ, ସେ ତ କହିନି ଆଉ ସରଳ ଲୋକଟା ଆଉ। ତେଣୁ ଏଇଟା ହଉଛି ପ୍ରମାଣ, ତେଣୁ ଗୋପୀ ମାନେ କହିଲେ ଠିକ ଅଛି, ନନୁ ଦୂରତ ଅତ୍ରମ ଜଲେ ବସ୍ତ୍ରାଣୀ କ୍ଷିପ୍ୟନ୍ତମ ବାଲ ଦ୍ୱାରା ବା, ଭଲ ହେଲା ତୁମ ସଖା ମାନଙ୍କୁ ତୁମେ ବିଶ୍ୱାସ କରୁଛ, ଆମେ ବିଶ୍ୱାସ କରୁଛୁ, ତୁମେ ଗୋଟେ କାମ କର, ଆମେ ତ ତୁମେ ଅଛ କୋଉଠି, କଦମ ଉପରେ ବୃକ୍ଷ ଉପରେ ଅଛ, ଆମେ ସେତେବେଳେ କୃଷ୍ଣ ତଳେ ଥିଲେ, ଆଉ ଆଉ ଆମେ ଅଛୁ ଜଳ ଭିତରେ, ତୁମେ ଗୋଟେ କାମ କର ଗଛ ଉପରେ ସବୁ ବସ୍ତ୍ରଟା ପକେଇ ଦିଅ, ଆମେ ଜଣେ ଜଣଙ୍କ ନାଁ କହିବୁ ଏଟା ହଉଛି ମୋ ବସ୍ତ୍ର, ତ ଫୋପାଡ଼ି ଦବ ଫୋପାଡ଼, କିମ୍ବା ତୁମ ସଖା ମାନେ ଯୋଉ ଅଛନ୍ତି ଦେଖ କେମିତି ସରଳ ଲୋକର କେତେ ବଡ ଭୂମିକା, କାହିଁ କହିଲେଣି କୃଷ୍ଣ ତୁମେ ଆଣିକି ଦିଅ ବୋଲି, ନା ତୁମର ଯୋଉ ସଖା ଅଛନ୍ତି ସେ ବାଳ କାହାର ହାତ ଦେହରେ ପଠେଇ ଦେବୁ ନା, ବାଳକମାନେ ଆଣିକି ଦେବେ, ଆମେ ଆମର ପାଣି କୂଳରୁ ନେଇଯିବୁ, ତ ସଖା ମାନଙ୍କ ହାତରେ ପଠେଇ ଦିଅ। ତାମାନେ ସଖାକୁ ସେ ପୂର୍ଣ୍ଣ ବିଶ୍ୱାସ କରୁଥିଲେ କି ନାହିଁ ଗୋପୀମାନେ, କାରଣ ସରଳ ଥିଲେ, କୃଷ୍ଣ ଧରିକି ଆସିଛନ୍ତି। କୃଷ୍ଣ କାହାକୁ ଭଲ ପାଆନ୍ତି ଧର ତୁମେ ଚିନ୍ତା କରି ଦେଖ, କୃଷ୍ଣ କାହାକୁ ଭଲ ପାଆନ୍ତି, କାହାକୁ, ସରଳ। ସରଳ ଶବ୍ଦ କଣ, ଏଇ ସରଳ ହଉଛି ଏଇ ପୂର୍ଣ୍ଣ ବିଶ୍ୱାସ, କୃଷ୍ଣଙ୍କର ପୂର୍ଣ୍ଣ ସମ୍ବନ୍ଧ ରହିଲେ ପୂର୍ଣ୍ଣ ବିଶ୍ୱାସ ଆସିଲା, ଆଉ ପୂର୍ଣ୍ଣ ବିଶ୍ୱାସ ଯେତେବେଳେ ହେଇଗଲା ତୁମେ ସରଳ ହେଇଗଲା। ସରଳ ମାନେ କାୟ ମନ ବାକ୍ୟ, ତୁମ ଭିତରଟା ବାହାରଟା, ସରଳର ଗୋଟେ ଅଲଗା ସଂଜ୍ଞା ହେଲା, ତୁମ ଭିତର ବାହାର ହଉଛି ସମାନ। କପଡି କଣ, କପଡ଼ା ତୁ ଜାଣିନୁ ଗୁଡ଼ିଆରେ ଆମର ଛୋଟ ପିଲାବେଳେ ମୋର ସବୁ ସବୁ କଥା ମନେ ରହୁଛି, ଉପରେ ପାଣି ଢାଳୁଛି ତଳେ ଚାରି କାଟୁଛି, ଏଇଟା କପଟିଆ ଆଉ। ପ୍ରଭୁ ହରେ କୃଷ୍ଣ ୟାକୁ ପ୍ରଣାମ କରିଦେବେ, ବଦମାସଟା ଏଇଟା ଏମିତି କହୁଛି, ଏ ପ୍ରଭୁ ଏମିତି କରୁଛି, ତାକୁ ହରେ କୃଷ୍ଣ କହୁଛୁ କାହିଁକି, ତାକୁ ହରେ କୃଷ୍ଣ କହିବାର କଣ ଆବଶ୍ୟକ ଅଛି, ତାକୁ ସମାଲୋଚନା କରିବାର କଣ ଆବଶ୍ୟକ ଅଛି, ଆମେ ବାହାର ଲୋକ ହରେ କୃଷ୍ଣ କହୁଛୁ କି, ବାହାର ଲୋକ ହରେ କୃଷ୍ଣ କହୁନା କି, ସମାଲୋଚନା ତା ରାସ୍ତାରେ ସେ ଗାଡ଼ି ଯାଉଛି, ଆମେ ରାସ୍ତାରେ ଗାଡ଼ିନି, ତୁମେ ଯାହାକୁ ଭଲ ପାଉନା ତାକୁ, ତା ସହିତ ସମ୍ପର୍କ କଣ ଆବଶ୍ୟକ ଅଛି, ଗଛରେ ମୂଳରେ ପାଣି ଢାଳିବ ତଳେ ଚେରକାଠି, କେଡ଼େ ସବୁ କପଟି ମାନଙ୍କର। କୃଷ୍ଣ ସେମାନଙ୍କୁ କେବେ ଭଲ ପାଆନ୍ତିନି କି ଗୋପୀ ସେମାନଙ୍କୁ ଭଲ ପାଆନ୍ତି, ଏ ଦେଖ ଗୋପୀ କୃଷ୍ଣ କାହାକୁ ଭଲ ପାଉଛନ୍ତି, ତୁମେ ଆସ ତୁମର ତୁମେ ତ ଆସିବନି, ଆମେ ଜାଣିଛୁ ହଇରାଣ କରିବ କଣ କରିବ, ତୁମେ ବସ୍ତ୍ରକୁ ଉପରକୁ ଫୋପାଡ଼ି ଦିଅ କିମ୍ବା ଏ ସଖାମାନଙ୍କ ସାଙ୍ଗରେ ପଠେଇ ଦିଅ, ସରଳ ଲୋକ। ତାମାନେ କୃଷ୍ଣ ସଖାମାନଙ୍କୁ ପଠେଇଦେଲେ ସେ ଯେତେବେଳେ ଜଳରୁ ଉଠିକି ନେବେ, ଏଭଳି ସରଳ ଲୋକ ଆଗରେ ତାଙ୍କର କୌଣସି ଲଜ୍ଜା ଧର୍ମର ବାଧା ହବନି, ହବ କି ମା ଦେଖି ନା, ମୁଁ ଖୋଲାରେ କହୁଛି, କିଛି କ୍ଷତି ନାହିଁ, ଆମେ ସବୁ ଦେଖିଛୁ ଜାଣିଛୁ, ମା ମାନଙ୍କର ସ୍ନାନ କରନ୍ତି ନା ବକ୍ଷତ ସେ ଦେଖାଯାଏ, ସବୁ ଦେଖାଯାଏ, ଛୁଆଟା ସେଠି ବସିଥିବ, ମା କିଛି ଫିଲିଂ କରେ ନା ଛୁଆ କିଛି ଫିଲିଂ କରେ, କିଛି ତା ମା ମନରେ ବିକାର ଆସେ ନା କି ଛୁଆ ମନରେ, ତାର ସରଳ ଭାବନା ରହିଛି ନା ବାଳକର, ସରଳ ଅମାୟିକ ଭାବନା ରହିଛି। ପୂର୍ବରୁ ଲୋକମାନେ ସବୁ ଏମିତି ଥିଲେ, ସ୍ୱାମୀ ସ୍ତ୍ରୀର ସମ୍ବନ୍ଧ ଏଇଭଳି ରହିଯାଏ ଆଗରୁ, ସେ ବିବାହ ତାଙ୍କ ଦେହକୁ ସମ୍ପର୍କ ସମ୍ପର୍କ ହେଲା ବିଲାସ, ତାଙ୍କର ଏତେ ସରଳ ଭାବନା ରହିଯାଏ, ଗୋଟେ ସବୁ ଡିଭାଇନ୍ କ୍ୱାଲିଟି ଥିଲା, କାରଣ ଲୋକମାନେ ଆଧ୍ୟାତ୍ମିକ ବାଦ ଥିଲେ। ଆଉ ସବୁ କପଟି ହେଇଗଲେ ତାପରେ ଏଇ ତ ଯାହା ହେଲା ହେଲା, ଏଇ ଯୋଉ ବଡ ତ ଖାଇଦେଲା କପଟା, ଆଉ ଡୁପ୍ଲିସିୟସ୍ ନେଚର, ଆଉ ସେ କପଟଟା ହଉଛି ସବୁଠୁ ବଡ ହାନିକାରକ କହିଥିଲେ ଭକ୍ତିରେ। ତୁମର ସବୁ ଜୀବନଟା ବରବାଦ ହେଇଯିବ, ତୁମେ କେତେ ବି କାମ କର, ଯେତେ ପ୍ରକାର ତୁମେ ସବୁ ଚାଷ ଜମି, ଚାଷ ଜମିରେ ଯେତେ ପ୍ରକାର ଯାହା କର, ତାର ଯଦି ସେ ଗୋଟେ କି ଘାସ ଗୋଟେ କଣ ଥାଏ ସେଟା ଗୋଟେ ମରିବନି, କି ଘାସଟା ଗୋଟେ କୁହନ୍ତି ମୁଥା, ମୁଥା ଘାସ, ମୁଥା ଘାସ ଦେଖିଛ ନା ନାଇଁ, ତାକୁ ତୁମେ କଣ ହଳ କର ଯାହା କର, ସେ କଣ କରିବ, ସେଟା ମୁଣ୍ଡା କରିଦେବ, ତ ତୁ ପଳେଇ ଆସିବୁ, ସେଟା ପୁଣି ବାହାରିବ, ସେ ତୁମେ ଯାହା ଲଗେଇବ ସେ ଛନ୍ଦ, ସେ ଗଛ କିଛି ବଢିବାକୁ ଦବନି, ସେ ମୁଥା ପଡି ପଡିବ, ସାର ପକେଇଦେବ ସେ ତାର ବଢିଲା, ଇଏ ଜୀବନଟା ସେମିତି କରିଦେବ ତୁମର। ସିଏ କପଟି କରୁଛି, ମୁଁ ତା ସାର କପଟି କରିବି, ନାଇଁ ନାଇଁ ନାଇଁ, ପାଣ୍ଡବମାନେ ଯଦି କପଟି କରିବା ଚାହିଁଥାନ୍ତେ ତାହେଲେ ସେ ଆଗେ କପଟ ବିଦ୍ୟାଟା କାହା କତୁରୁ ଶିଖିଥାନ୍ତେ, ଦୁର୍ଯ୍ୟୋଧନ ଶକୁନି ପାଖରୁ, ସେଠୁ ଶିଖିଥାନ୍ତେ। ଆମେ ଆମେ କଣ କରୁଛେ, ସିଏ କପଟ କଲା ଆମେ ସେମିତି କଲା, ଆମେ ସେମିତି କରିବା, ଆଉ ସେମିତି କଲେ ତୁମେ ହଇରାଣ ହେଇଯିବ, ଭକ୍ତି ହବନି। ଦେଖ ଗୋପୀମାନେ କାହାକୁ ବିଶ୍ୱାସ କରୁଛନ୍ତି, କୃଷ୍ଣଙ୍କୁ, କୃଷ୍ଣଙ୍କୁ ବିଶ୍ୱାସ କରୁନା, କୃଷ୍ଣ ପଦରୁ ବିଶ୍ୱାସ କରୁନା, କିନ୍ତୁ ଏକ ସରଳ ବାଳକମାନଙ୍କୁ କେତେ ବିଶ୍ୱାସ କରୁଛନ୍ତି, ତୁମେ ତାଙ୍କ ହାତରୁ ବସ୍ତ୍ର ପଠାଅ, ଆଚ୍ଛା ତାଙ୍କ ହାତରୁ ବସ୍ତ୍ର ନେଲେ ତମେ ପୁଣି ଜଳରୁ ଉଠି ଆସିବେ ନା, ସଫା ମାନେ କଣ ଜଳକୁ ବସିବେ, ଇଏ ତ ନଙ୍ଗଳା ପଛୁଆ, ଇଏ କଣ, ଇଏ ତ ଭିତରକୁ ବସିବେନି, ଇଏ ଡରିବେ, ଇଏ ଗୋଟେ ସରଳ ପିଲା ଗୁଡା, ଇଏ ବସିବେ ଭିତରକୁ, ତୁମେ ତ ଉଠିବ, ତୁମେ ହାତରେ ଲଜ୍ଜା ଲାଗିବନି ନା, ଲଜ୍ଜା ଲାଗିବନି, କାହିଁକି ସେମାନେ ସରଳ। ଆଉ କୃଷ୍ଣ କଣ ଜଟିଲ କି ପ୍ରଶ୍ନ କରିବେ, ତାହେଲେ କୃଷ୍ଣ ଜଟିଲ କି, ଯଦି କୃଷ୍ଣ ଜଟିଲ ହେଇଥାନ୍ତେ ତାହେଲେ ସରଳକୁ ସାଙ୍ଗେ ସାଙ୍ଗେ କେମିତି କରନ୍ତି, କୃଷ୍ଣ ଯଦି ଜଟିଲ, ଜଟିଲ ଲୋକ ଏବେ ସରଳ ଲୋକ ପାଖରେ ରଖିବ, ଜଟିଲ ଲୋକ ଗୋଟା ଛୁଆକୁ ବାହାର କରିଦେବେ, ହେଇ ଚାହ ଖେଳୁ ଯା ଖେଳିବା, ତା କଥା ହଉ ସାର, କୃଷ୍ଣ କାହାକୁ ଭଲ ପାଆନ୍ତି, ସେ ସରଳ ଲୋକ। ଗୋପୀମାନେ କାହିଁ ବିଶ୍ୱାସ କରନ୍ତି, ଏଟା ପ୍ରେମର ବୈଚିତ୍ରତା, ଏଟା ରସ ଆସ୍ୱାଦନ କରିବା ପାଇଁ କହିଲେ ତୁମେ ସଖା ମାନଙ୍କ ସାଙ୍ଗରେ ପଠେଇ ଦିଅ। କୃଷ୍ଣ କହୁଛନ୍ତି ବାଳ ଦ୍ୱାରା ବାହା ଦିଏ ତାମ, ବାଳକ ଦ୍ୱାରା ଦେଇଦିଅ, ତତ୍ର ହନ୍ତ ହନ୍ତ ଇତାନି ଯୁଷ୍ମଦି ଅନ୍ୟାଦି ଆଣିବା ମୟମ ଜ୍ଞାନତୁମ ଅସକ୍ୟାନି କଥମ ଦିଅନ୍ତାମ, ଏଇଟା ହାଏ ହାଏ ମୁଁ ଏଟା କରିପାରିବିନି, ତୁମ ବସ୍ତ୍ର ଗୁଡାକ କାହା ହାତରେ ଦେବି, ସିଏ ଦଉ ଦଉ କାହାର ଓଲଟା ହେଇଯିବ, କାହାକୁ ତୁମ ବସ୍ତ୍ରକୁ ଆକୁ ଦେଇଦେବ ତା ବସ୍ତ୍ର, ଏଇଟା ମୁଁ ପାପଟା ମୋ ଆଡ଼କୁ ହବ ନା, କୃଷ୍ଣ କହୁଛି ପାପଟା ମୋ ଆଡ଼କୁ ହବ, ସେ କଥା କହିବାର ମାନେ କୃଷ୍ଣ କଣ, ସେଥିପାଇଁ କୃଷ୍ଣ ଭକ୍ତଟା ଭାଇ ଚାଲ କଥା କହିବି ମାଷ୍ଟର, କୃଷ୍ଣ କଥା କହିବାର ମାଷ୍ଟର, ଆଉ କଥା କହିବାର ମାଷ୍ଟର, ତେଣୁ ଆମ ଭକ୍ତମାନେ କେତେ ଚାଲ କଥା ବସା କରି କୁଆଡେ କଣ କରି ସିଏ ପ୍ରଭୁ କହିକି ଇଏ କହି ଡୋନେସନ ଆଣିବେ, ସବୁ ଏକ୍ସପର୍ଟ କୃଷ୍ଣଙ୍କର, କୃଷ୍ଣ ବି କଥା ଲାଗେ ନା, କୋଉ ଡୋନେସନ ଆସିବା କେମିତି କଣ ହବ, କାହା ସାଙ୍ଗରେ କେମିତି ଚଳିବା, କେମିତି କଣ କରିବା, ସବୁ କୃଷ୍ଣ ଭକ୍ତ ଚତୁର ନା, କିନ୍ତୁ ପ୍ରକୃତରେ ଆମ ଚତୁରାମିଟା କେବଳ ଗୋଟିଏ ଜିନିଷ ପାଇଁ, କଣ ପାଇଁ, କୃଷ୍ଣଙ୍କ ସେବା ପାଇଁ, ଆଉ ଏ ସରଳତା ସବୁବେଳେ ନିଜକୁ ଜଗିବାକୁ ପଡିବ, ମୋର ଅନ୍ତର ବାହାରେ ଏକ ରହୁଛି କି ନାହିଁ, ମୋର ବ୍ୟବହାରରେ ଏକ ରହୁଛି କି ନାହିଁ, ନହେଲେ କୃଷ୍ଣ ମୋର ଭକ୍ତି ଗ୍ରହଣ କରିବେନି, ମୋର ସେବାକୁ ଗ୍ରହଣ କରିବେନି, ମୋର ଭୋଜନକୁ ଗ୍ରହଣ କରିବେନି, ମୋତେ ବି ଗ୍ରହଣ କରିବେନି, ଶେଷରେ ମୋତେ ରିଜେକ୍ଟ କରିଦେବେ। କୃଷ୍ଣ ସେଇ ଲୋକମାନଙ୍କୁ ରିଜେକ୍ଟ କରନ୍ତି, ତୁମେ ଭାବନି ଯେ କୃଷ୍ଣ ଭଜନ ଛାଡ଼ିଦେବା ଲୋକ ରିଜେକ୍ଟ କରିଦିଅନ୍ତି, ଏଇଟା ଭୁଲ କଥା, ଭୁଲ କଥା। କୃଷ୍ଣ ଗୋଟେ ଜୀବକୁ ଜାଣନ୍ତି, ଏ ଜୀବର କେତେ ସାମର୍ଥ୍ୟ ରହିଛି, କେତେ ଦୁର୍ବଳତା ରହିଛି, କଣ କରୁଛି ସବୁ ଜାଣିଛନ୍ତି, କିନ୍ତୁ କୃଷ୍ଣ ତାକୁ ହିଁ ପାଖରେ ରଖିବାକୁ ଦିଅନ୍ତି, କୋଉମାନଙ୍କୁ, କପଟିମାନଙ୍କୁ, ସେମାନେ ପାଖରେ କେବେ ରଖିବେନି, ତୁମେ ଜ୍ଞାନୀ ଗୁଣୀ କଣ ହେଇଥାଅ ତୁମ ପାଖରେ ରଖିବେନି, ଦୂରେଇ ଦେବେ, ନା ଭଜନ ହବ ନା ସାଧନ ହବ, ସବୁ ଛାଡ଼ିଦେବ, ସେସବୁ କୃଷ୍ଣ ହିଁ ତୁମକୁ ଗୋଇଠା ମାରିଦେବେ ଜୀବନରେ, ସେଥିପାଇଁ ସେ ଭକ୍ତିଙ୍କ ଠାକୁର ଡାକିଲେ ଜୀବନରେ ସବୁ ପ୍ରକାର ଯାହା ହେଉ ପଶୁପକ୍ଷୀ ଜନକୁ ବରଂ ଯିବା ଦରକାର, କିନ୍ତୁ ଏ କପଟ ରାକ୍ଷସୀ ଯେଭଳି ମୋର ଅନ୍ତର ଭିତରେ ପ୍ରବେଶ ନ କର, କପଟକୁ ରାକ୍ଷସୀ ତୁଳନା କରୁଛ, ରାକ୍ଷସୀ ଆଉ କପଟ ରାକ୍ଷସୀ ଆଉ, ସେ ତୁମକୁ ପୁରା ଖାଇଦବ। କହିଲେ ଆଚ୍ଛା ମୁଁ ଏଟା ଦେବିନି, କୋଉଟା ମୋର ଗୋଟା ହନ୍ତ ହନ୍ତ ହାଏ ହାଏ ଏଟା ମୁଁ ଦେଲା ମୋର ପାପ ହେଇଯିବ, ଏଠି କହୁଛନ୍ତି ଅସ୍ମତ୍ବିଧ ଧାର୍ମିକ ଏଇ ପରଦ୍ରବ୍ୟ ଆଣି ନଖଗ୍ରେଣ ଅପି ନ ସ୍ପୃଶ୍ୟନ୍ତି, ମୋ ଭଳିଆ ଧାର୍ମିକ କିଏ କହୁଛନ୍ତି, କୃଷ୍ଣ, ମୋ ଭଳିଆ ଧାର୍ମିକ ପର ଜିନିଷକୁ ନଖ ଆଗରେ ବି ମୁଁ ଛୁଏନି। ବସ୍ତ୍ର ତୁମେ କଣ ଭାବୁଛ ମୁଁ ନେଇ ପଳେଇବି ନା କଣ ତୁମେ ଭାବୁଛ? ଏସବୁ ଚାଲାକ୍ଷରେ କହୁଛନ୍ତି, ଏସବୁ ତାକୁ ସବୁ ଟିକାରେ ଲେଖୁଛ। ଇଏ ସତ୍ୟ ଘଟଣା, ସିଏ ଯୋଉ ଲେଖିଛନ୍ତି କଳ୍ପନା ନୁହେଁ, ଇଏ ସବ ତାଙ୍କ ସେ କଥାବାର୍ତ୍ତା ହଉଛନ୍ତି, ଇଏ ଶୁଣିଛନ୍ତି ଲେଖିଛନ୍ତି, ବା କୃଷ୍ଣ ତାଙ୍କୁ ରାଧାରାଣୀ କୃଷ୍ଣ ତାଙ୍କୁ କହିଛନ୍ତି, ସିଏ ଲେଖିଛନ୍ତି ନା, ଏସବୁ କଥା କିଏ କହିପାରିବ? କହିଲେ ଦେଖ ମୁଁ ନଖ ଅଗରେ ବି ପର ଜିନିଷକୁ ଛୁଏନି। ଆଉ ତୁମେ କଣ ଭାବୁଛ ମୋର ଏତେ ନିଷ୍କାମ ଭାବନା, ମୋ ବସ୍ତ୍ର ନେଇ ପଳେଇବି ନା କଣ ତୁମେ ଭାବୁଛ? ଆଉ ତାଙ୍କ ପରହାତର ଦେଇଦିଅ, କହିଲେ ନା ଅସୁବିଧା କଣ ଅଛି ପରହାତର ଦେଲେ? ଏଠି କହୁଛନ୍ତି ତସ୍ମାତ୍ ଜୁୟମିମ ଆଗତ୍ୟ ପ୍ରତିଚ୍ଛେଦ ସ୍ୱସମ୍ ପରିଚିତ ଗୃହୀତ ମତ ପାରକୀୟ ବସ୍ତୁ ନ ଗୃହାମି ନ ଦଦାମି ନାପି ନ ସ୍ପୃଶାମି ମମ ନିୟମ। କହିଲେ ଦେଖ ତୁମେ ଆସ, ତୁମେ ଆସିକି ନେଇଯାଅ, ଏଟା ପର ଜିନିଷ ନା, ମୁଁ ନଖ ଆଗରେ ବି ଛୁଏନି। ତୁମେ ଦେଖିଛ ନା ଏଇ ଯୋଉ ଲୋକ ରଖିଥିବେ କଣ ଜିନିଷଟା ପାଇଲେ ତା ଜିନିଷଟା ପାଇକି ରଖିଦେଇଥିବେ, ହଁ ବନ୍ଧ କ ନୁହଁ, ଯାଉଥିବେ ଘଣ୍ଟା ଗୋଟେ ପାଇଗଲେ କଣ ପାଇଗଲେ ସେ ଜାଣିଦେବେ ଏ ଲୋକର ଏଇ ଜିନିଷଟା। ତୁମେ ଆସିକି ମାଗିଲେ ସେ ତାର ଗାଁ ଲୋକ ତା ଭାଇ ମାଗିଲେ ଦେବେ, କହିଲେ ତୁ ତାକୁ ଡାକ, ସେ ହଜେଇ ଦେଇଛି, ମୁଁ ତାକୁ ହିଁ ଦେବି। କୃଷ୍ଣ ସେଇଭଳିଆ କଥାବାର୍ତ୍ତା କହୁଛନ୍ତି, ଦେଖ ମୁଁ ପର ଜିନିଷକୁ ନଖ ଆଗରେ ବି ଛୁଏଁ, ତୁମେ ଛୁଏଁ ଦେଇଦିଅ। କହୁଛନ୍ତି ନା ମୋର କାମ କଣ, ଏଠି କହୁଛନ୍ତି ତୁମେ ଆସିକି ନେଇଯାଅ, କାହିଁକି ନା ସ୍ୱସ୍ୱ ପରିଚିତ ଗୃହନାତି, ତୁମେ ନିଜେ ଚିହ୍ନିକି ନେଇଯାଅ, ତୁମ ବସ୍ତ୍ର ଏଇଟା ତୁମେ ଏଇଟା ଚିହ୍ନିକି ନେଇଯାଅ। କାହିଁକି ଯେତେ ପାରକୀୟ ବସ୍ତୁ ନ ଗୃହାମି ନ ଦଦାମି ନାପି ସ୍ପୃଶା, ମୋର ଗୋଟେ ନିୟମ ଅଛି, ଏଇଟା ମମ ନିୟମ, କୃଷ୍ଣ କହୁଛନ୍ତି ମୋ ନିୟମ କଣ ନା, ସିଏ ଯେତେ ଚାଲାକ କରୁଛନ୍ତି, କିଏ କୃଷ୍ଣ ଯେତେ ଚାଲାକ କରୁଛନ୍ତି, ଗୋପୀମାନେ ସବୁ କାଟି ଦଉଛନ୍ତି, ଅଶୋକମାନଙ୍କ ଦ୍ୱାରା ପକାଅ ନା ଗଛରୁ ପକାଅ। କହୁଛନ୍ତି ଗୋଟେ କାମ କର, କୃଷ୍ଣ କହୁଛନ୍ତି ଦେଖ ମୁଁ ତିନିଟା କାମ କରେ, ପର ଜିନିଷକୁ ଛୁଏ ନା, କହୁଛନ୍ତି ନ ବୃନ୍ନାମି ମୁଁ ପର ଜିନିଷକୁ ଗ୍ରହଣ କରେ ନା, ନ ଦଦାମି କାହାକୁ ପର ଜିନିଷକୁ ଦିଏ ନା। ଏଇଟା କହିଦେଲା ମାନେ ଗୋପୀମାନେ ଆସିକି ନେବେ, ମୁଁ ପର ଲୋକକୁ ହଁ ପର ଜିନିଷକୁ ମୁଁ ନିଜେ ଗ୍ରହଣ କରେ ନା, ମୁଁ କାହାକୁ ଦିଏ ନା, କି କି ସ୍ପୃଶାମି ମୁଁ ସ୍ପର୍ଶ କରେ ନା, ମମ ନିୟମ ମୋ ନିୟମ। ନନୁ ତୋୟା ଧୃଷ୍ଟେନ କରିଷ୍ୟମାଣ ବିଡମ୍ବନ ନାଭି ଏତ କୁଲକୁମାର୍ଯ୍ୟମ ବୟମ ତୁମ ସମୀପମ ନ ଜାମ। କହିଲେ ଦେଖ ତୁମେ ଯୋଉ ଧୃଷ୍ଟତା କରୁଛ, ଆମେ କୁଳକୁମାରୀ, ଆଉ କୁଳକୁମାରୀ ତୁମ ସମ୍ମୁଖକୁ କେମିତି ଯିବୁ? ଏଇଟା ଧୃଷ୍ଟତା ନା, ଆମର ବସ୍ତ୍ର ନାହିଁ, କେମିତି ଯିବୁ ତୁମେ? ଯିବୁ ଗୋଟେ ଜୀବର ତୁମେ ଚିନ୍ତା କରି ଦେଖ, ଏଇଟା ଭଗବାନ ଆମକୁ ଶିଖଉଛନ୍ତି, ସେମାନେ ନିତ୍ୟ ପାର୍ଷଦ, ତାଙ୍କୁ କେଉଁ ରୂପରେ ଡାକିବା ପାଇଁ ଚାହୁଁଛନ୍ତି, କେଉଁ ରୂପରେ ପାଇବା ପାଇଁ ଚାହୁଁଛନ୍ତି? ପତି ରୂପରେ। ଦେହର ଧର୍ମଟାକୁ ଭଗବାନ ସୁମଧ୍ୟମ କହିଦେଲେ, ଆରେ ତୁମ ମୁଖମଣ୍ଡଳକୁ ଦେଖିଦେଲି ମୁଁ, ରୂପ ଯେତେ ଶରୀର ଯେତେ ରୂପ ଅଛି, ସବୁଠୁ ଭଲ ପାଠ କୋଉଟା କହିଲେ ଦେଖିବା, କୋଉଟା କିରେ ହଁ, ଯାହାକୁ ଦେଖିବୁ ତା ଗୋଡକୁ ଦେଖିକି ଯିଏ ବିବାହ ହଉଛି, ତା ଗୋଡକୁ ନା ହାତକୁ ଦେଖିକି ବିବାହ ହଉଛି, କଣ ଗୋଟେ କୁହନ୍ତି, ଗୋଟେ କଣ ସବୁ ମୋର ମନେ ପଡ଼ୁନି, ଛୁଆଟି ଗୋଟେ କୁହନ୍ତି, ନା 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 ତା ଗଢଣଟା ଭଲ କୁହନ୍ତି, ତା ମୁହଁ ଗଢଣଟା ଗଢଣୀ ଗୋଟେ କୁହନ୍ତି, ମୋର ସବୁ ଟିକେ ଟିକେ କଥା ମନେ ରହୁଛି, ମୁହଁ ଗଢଣଟା ଭଲ, ସେ କଳା ହେଲେ କଣ ହଉ, ଯେଉଁଟା କଳା ହେଲେ କଣ, ତା ମୁହଁ ଗଢଣଟା ଭଲ ଅଛି ନା, ଲୋକ ଗୋଡ ହାତକୁ ଦେଖନ୍ତି ଯିଏ ବିବାହ ହଉଛି, ବା ଯାହାର ରୂପକୁ ବିବାହ କଥା ଛାଡ଼, ଯାହା ରୂପକୁ ଆମେ ତୁଳନା କରୁଛେ, ଆଗେ କୋଉଟା ଦେଖି ଦଉଛ, ତା ମୁଖଟା ମୁଖମଣ୍ଡ, ଆଉ ଏଗୁଡା କଣ ଦେଖିବା ଦରକାର ଅଛି, କି ଦରକାର? କୃଷ୍ଣ କହିଲା ତୁମେ ବୋକା କି, ତୁମ ମୁଖମଣ୍ଡଳ ମୁଁ ଦେଖିସାରିଲେଣି, ସୁମଧ୍ୟମ ବୋଲି କହିସାରିଲେଣି, ଆଉ ସେଗୁଡା କଣ ଦେହର ଅଲଗା ପାର୍ଟ ଗୁଡା କଣ ଅଛି? ଗୋପୀମାନଙ୍କ ଶରୀରରେ ଯାହା ବି ତୁମେ ଦେଖୁଛ, ବକ୍ଷ ହଉ ସବୁ ଚିନ୍ମୟ, ସେ ପରମାତ୍ମାଙ୍କ ବିସ୍ତାର, ସେଥିରେ କୋଉଠି ଜଡ଼ ବୁଦ୍ଧି ନାହିଁ, ନା କୃଷ୍ଣଙ୍କର ଜଡ଼ ବୁଦ୍ଧି ଅଛି, ନା ଗୋପୀମାନଙ୍କର ଜଡ଼ ବୁଦ୍ଧି ଅଛି, ଆମର ଜଡ଼ ଅଛି, ଆମେ ଯୋଉ ଜିନିଷଟା ଦେଖିବା କଣ କରିବା, ଯେମିତି ଭାଗବତ କହିଲେ ପାଦ ବି ସ୍ପୃଶ୍ୟତ ନ ଭିକ୍ଷୁ, ଭିକ୍ଷୁ ମାନେ ସନ୍ୟାସୀ ମାନେ ବ୍ରହ୍ମଚାରୀ ମାନେ, ସେମାନେ ପାଦରେ ବି ଗୋଟେ କାଠ କାଠରେ ନିର୍ମିତ ନାରୀର ମୂର୍ତ୍ତିକୁ ଛୁଇଁବେନି, କାହିଁକି ମନା କଲା, କାଠରେ ଗୋଟେ ନିର୍ମାଣ ହେଇଥିବ, ତାର ବକ୍ଷ ତାର ସବୁ କରାଯାଇଥିବ, ତାର ବକ୍ଷ ସ୍ତନ୍ୟ କରାଯାଇଥିବ, ସବୁ କରାଯାଇଥିବ, ତାକୁ ବି ମନା କର, ତୁ ପାଦରେ ଛୁଇଁ, ପାଦରେ ଛୁଇଁବନି, କାହିଁ ମନା କରା, ତୁମର ଜଡ଼ ବୁଦ୍ଧିଟା ଅଛି, ତୁମେ ସେ କାଠଟାକୁ ଦେଖିଲେ କହ ଏଇଟା ଗୋଟେ ସ୍ତ୍ରୀଟା ବୋଧେ, ଆଉ ଗୋଟେ ସ୍ତ୍ରୀଟା ଏମିତି, ଆଉ ଦେଖ ଜଡ଼ ବୁଦ୍ଧିଟା ସବୁଆଡେ ଲାଗିଯିବ, ଭାଗବତ କାହିଁ କହିଲା ମାତ୍ର ସ୍ପର୍ଶ, ସେଠି ସେ ଜଡ଼ ବୁଦ୍ଧି ଲାଗିବ, ଜଡ଼ ସମ୍ବନ୍ଧ ନା ଆମର ରହିଯାଇଛି ନା, ସେଇଟା ତ ପ୍ରଥମ କାମ, ସେଇଟା କାଟିକି କେମିତି ଗୁରୁକୃଷ୍ଣ ଭାବେ ଯୋଡ଼ିବା, ସେତିକି ନ ଯୋଡ଼ି ହେଲା ପରେ ତାଙ୍କର ସମ୍ବନ୍ଧଟା ସିଏ ଯେତେବେଳେ ଆମକୁ ଆମେ ଯୋଡ଼ିବାକୁ ଚେଷ୍ଟା କରିକି ପୁରୁଣା ଯେତେବେଳେ ଶରଣାଙ୍ଗତ ହବ, ସିଏ ଯଦି ଆମକୁ ଧରି ନେଲେ ଗଲା ସମ୍ବନ୍ଧ ହେଇଗଲା ଆଉ, ଆଉ କଣ ଅଛି? ତାପରେ ତୁମ ଅଭିଧାକୁ ଚାଲିଲା ଆଉ, ନହେଲେ ସେଥିପାଇଁ ତୁମକୁ ପୁରା ଷ୍ଟ୍ରଗଲିଂ କରିବାକୁ ପଡିବ ଲାଇଫରେ ଆଉ। ସବୁବେଳେ ତୁମର ଆତ୍ମାଟା ନା ଗୋଟେ କାହା ସାଙ୍ଗେ ଯୋଡ଼ି ହବା ପାଇଁ ଚାହିଁବ। ଦେଖୁନା ଏଇ ଯୋଉ ଓଡ଼ିଶା ତାର ପୁଅ ନାହିଁ, ସେ କଣ କରେ କିରେ? ଧରମ ପୁଅ, ଧରମ ଝିଅ, ଧରମ ଭାଇ, କାହିଁକି ତା ସମ୍ବନ୍ଧ, ସମ୍ବନ୍ଧ ନହେଲେ ବଞ୍ଚିପାରିବନି। ସିଏ ଧରମ ପୁଅ କରିଦବ, ଧରମ ଝିଅ କରିଦବ, ସେ ବଞ୍ଚିପାରିବନି। ଏ ସମ୍ବନ୍ଧରେ ନ ଲାଗିଲେ ତ ଖାଇଲା ଆଉ, ପ୍ରତ୍ୟକ୍ଷ ସମ୍ବନ୍ଧ ଗୋପୀମାନେ ଯେମିତି ପ୍ରତ୍ୟକ୍ଷ କୃଷ୍ଣଙ୍କ ସହିତ ସୁମଧ୍ୟମ କହିସାରିଲେଣି। ମୁଁ ତ ମୁଖ ମଣ୍ଡଳ ଦେଖିଦେଲି, ମୁଁ ହୃଦୟ ଭିତରେ ଅଛି, ମୁଁ କାହାକୁ ଜାଣିନି, କାହାକୁ ଜାଣିନି ତୁମେ। ଶରଦ ଚିନ୍ମୟ ଶରୀର ସବୁ, ଭରତ ମହାରାଜ ଯେମିତି ଋଷଭ ଦେବ ଉଲଗ ନାଇଁ ବୁଲୁଥିଲେ, ଋଷଭ ଦେବ ଉଲଗ ନାଇଁ ବୁଲୁଥିଲେ କି ନାଇଁ? ଉଲଗ ଉଲଗ ନାଇଁ ବୁଲୁଥିଲେ ଭଗବାନ ନିଜେ। ବସ୍ତ୍ରଟା ଗୋଟେ କଣ, ଗୋଟେ ଶରୀରଟା ଗୋଟେ କଣ, ଶରୀରଟା ଗୋଟେ କଣ, ହେଟା ଶରୀରଟା ଗୋଟେ ଡ୍ରେସଟା କପଡ଼ାଟା ଆଉ, ଗୋଟେ ହାତ ଗୋଟେ ସାର୍ଟଟାକୁ ତୁମେ ଝୁଲେଇ ଦିଅ, ତା ଫୁଲ ହାତ ଥିବ, ଫୁଲ ହାତ ଆଉ ଝୁଲେଇ ଦବ, ଦେଖିଛ ନା ନାଇଁ? ହେଙ୍ଗର ଝୁଲାଯାଏ, ହାତଟା ଏମିତି ଝୁଲିକି ରହିଥିବ, କୋଉ ଆକୃତି ଦେଖାଯାଉଛି? ଗୋଟେ ମଣିଷ ଆକୃତି ପିନ୍ଧିଲା ବେଳେ ଏ କୁଟା ଫୁଟା, ଏ ଯୋଉ ଘୋଡ଼ିଆ ନେଇ ଗାଁ, ଏ ଯୋଉ ପକ୍ଷୀ ଗୋଡ଼ିଆ ନେଇକି ପାଳ ତା ଭିତରେ ଭରିକି ଭରି କରି ତା ମୁଣ୍ଡରେ ମୁଣ୍ଡ ଗୋଟେ କରିଦେବେ, ମୁଣ୍ଡରେ ଟୋପିଟେ ଲଗେଇଦେବେ, କରିଦେଇ କୁଆ କୁକୁର କଣ, ସେ ଯୋଉ କୁଆ ଇଏ କଣ କହିବେ, ପକ୍ଷୀ ସବୁ ଖାଇବା ଲୋକ ସେ କଣ କହିବେ, ଏଠି ଏଠି ଗୋଟେ ମଣିଷ ଠିଆ ହେଇଛି। ଇଏ ସମସ୍ତେ ଖୋଳପାଡ଼ ଜାଣିଦେଉଛନ୍ତି ଦେହ, ଏଟା ଗୋଟେ ଦେହଟା, ଦେହଟା ଗୋଟେ କଣ, ଗୋଟେ ଦେହର ଗୋଟେ, ଏଟା ଗୋଟେ ଏଟା ଦିନ ନଷ୍ଟ ହେଇଯିବ ଏ ଜିନିଷଟା, ଏଟା ଗୋଟେ ଗୋଟେ ମାଂସାଶୀ ଜେନାନି ଯଥା ବିହାର ଭଗବାନ କହିଥିଲେ, ସେଇଟା ଭଗବାନ ଦେଖିବେ ନା କଣ? ଆମ ଦେହକୁ ଦେଖୁଛନ୍ତି ମୋଟା ପତଳା ଗୃହସ୍ଥ ବ୍ରହ୍ମଚାରୀ, ଭଗବାନ କେବଳ ଗୋଟେ ଜିନିଷ କଣ ଦେଖୁଛନ୍ତି? ଭିତରେ ଆତ୍ମା, ଭଗବାନ ବାହାର ଜିନିଷ କି ଦେଖୁନା, ନାଲି କପଡ଼ା କିଏ ପିନ୍ଧିଲା, କିଏ ଧଳା କପଡ଼ା ପିନ୍ଧିଲା, କିଏ ଭଗବାନ ଭିତରକୁ ଦେଖୁଛନ୍ତି, କାହାର ଆସକ୍ତି ମୋ ପ୍ରତି ଅଛି, କିଏ ପ୍ରତ୍ୟକ୍ଷ ସମ୍ବନ୍ଧ ମୋ ସାଙ୍ଗରେ ଯୋଡ଼ିବା ପାଇଁ ଚାହୁଁଛି, ସେଇଟା ଦେଖୁଛନ୍ତି ନା? ଇଏ ବର୍ଣ୍ଣାଶ୍ରମ ଧର୍ମ ରହିଲା ତୁମ ସ୍ଥିତି ହିସାବରେ ତୁମକୁ ଶୃଙ୍ଖଳିତ କରିବ, କିନ୍ତୁ ଅଲ୍ଟିମେଟ୍ ଜିନିଷ ରହିଲା କୃଷ୍ଣ, କୃଷ୍ଣ ସଂସାର ପଶିଓ ଭଗବାନ କିଛି ଆଉ, ପ୍ରତ୍ୟକ୍ଷ ସମ୍ବନ୍ଧ ରଖିବାକୁ ପଡିବ। ଆଉ ଇଏ କଣ କଲେ ଦିଅ, କହୁଛନ୍ତି ତୁମେ ଦୃଷ୍ଟ, ତୁମ ସମ୍ମୁଖକୁ ଆମେ ଆମେ କୂଳକୁ ମାରିବାନି, କେମିତି ଯିବୁ? ଏଠି କହିଲେ ପ୍ରଥମ ଯୁଷ୍ମାକମ ଏବଂ କାଚିତ ଏହା ଗଚ୍ଛତୁ ତସ୍ୟାମ ଅବିଡମ୍ବୟମ ସତ୍ୟାମନ୍ୟମ ଅନ୍ୟୁ। ତୁମେ ଏକା କରି ଜଣେ ଜଣେ କରି ପଳେଇ ଆସ, କିମ୍ବା ସମସ୍ତେ ପଳେଇ ଆସ, କାରଣ ତୁମେ ସବୁ ନାରୀ ଲୋକ ତ, ତୁମେ କନ୍ୟା ଗୋଟା, ତୁମର କିଛି ଅସୁବିଧା, ତୁମେ ମୋ ସାଙ୍ଗେ ଝଗଡ଼ା କରିପାରିବନି କି ମୁଁ ସମସ୍ତିକି ଦେଇଦେବି, ଯାହାର ଯାହା ବସ୍ତ୍ର ଦେଇଦେବି, ତୁମେ ଖାଲି ଚିହ୍ନିବ କହିବ ମୁଁ ଦେଇଦେବି, କିଛି ଗଣ୍ଡଗୋଳ ହବନି, ତୁମେ ଜଣେ ଜଣେ ଆସ, କିମ୍ବା ସେଗୁଡ଼ ନା ଆମେ ଯାଇପାରିବୁନୁ। କହିଲେ ତାହେଲେ ଗୋଟେ କାମ କର, ତୁମେ କାହିଁକି ଡରୁଛ ନା ମୁଁ ତୁମକୁ କିଛି ହଇରାଣ କରିବି, ଯଦି ହଇରାଣ କରିବି ତାହେଲେ ସବୁଠୁ ଯିଏ କୁମାରୀ, ସବୁଠୁ ଯିଏ କନିଷ୍ଠା, ତାକୁ ପଠା, ତୋର ବିଶ୍ୱାସ ହବ ଯେ ସେ ବସ୍ତ୍ରଟା ନେଇକି ଗଲା, ତାକୁ ମୁଁ ହଇରାଣ ନ କଲି, ତାହେଲେ ତୁମେ ଜଣେ ଜଣେ କରି ଆସିବ ଆଉ କଣ? ସିଏ ଯେତେ ବୁଦ୍ଧି ଖର୍ଚ୍ଚ କରୁଛନ୍ତି କିଏ, କୃଷ୍ଣ ଗୋପୀମାନେ ସେତିକି ବୁଦ୍ଧି ତାଙ୍କର ଆଣୁଛନ୍ତି। କଣ କଣ କହିଛନ୍ତି? ସହସେବ ଇତି ଯୁଗପତ ଆହ୍ୱାନିୟମ ଆଗମନେ ସ୍ତ୍ରୀଡା ବିଡମ୍ବନା ସମ୍ଭବତୀ ଇଚ୍ଛି ଭାବ। ହଁ, ସମସ୍ତେ ମିଳିକି ଆସିଲେ, ଜଣେ ଜଣେ କରି ଆସ, ସମସ୍ତେ ମିଳିକି ଆସ, ଏକ ସଙ୍ଗରେ ଆସିଲେ ସ୍ତ୍ରୀମାନଙ୍କର ଆଗମନରେ ବିଡମ୍ବନାର ସମ୍ଭାବନା ନାହିଁ, ତୁମେ ସମସ୍ତେ ଆସ। ତାହେଲେ ତୁମେମାନେ ସୁମଧ୍ୟମେ, ମୁଁ ତୁମ ମୁଖମଣ୍ଡଳ ଦର୍ଶନ କରିଯାଏ, ତୁମେ ଅତ୍ୟନ୍ତ ସୁନ୍ଦର, ତୁମେ ସମସ୍ତେ ଆସ। ଦେଖ, ଜୀବର ଜୀବ ଚାହୁଁଛି ଭଗବାନଙ୍କ ସହିତ ସ୍ଥିର ଜୀବନ, ସେମାନେ ତାଙ୍କୁ ଉପମା ଆମେ ନବା, ଆମ ଆମ କଥା ଆମେ ଚାହୁଁଛେ ଭଗବାନ ସହିତ ସମ୍ବନ୍ଧ କଣ କରିବା ପାଇଁ, ଯୋଡ଼ିବା ପାଇଁ। ବାଧକ୍ୟ ହଉଛି, ଦେଖୁନ ତାଙ୍କର ବାଧକ୍ୟ ହଉଛି ସରଟା, ଏଇଟା ଶିକ୍ଷା ଆଉ କଣ? ଆଉ ଦେଖ ତୁମେ ଗୋଟେ କଭରିଂ, ଆମକୁ ଏଇଟା ଶିକ୍ଷା ହଉଛି, ଗୋପୀମାନଙ୍କର କଣ ଶିଖିବାର ଅଛି? ସେ କୃଷ୍ଣଙ୍କ ପତ୍ର ଉପରେ ପାଇବା ପାଇଁ ଚାହୁଁଛନ୍ତି, ସେ କଣ ଦେହ ସୁଖ ପାଇଁ ଚାହୁଁଛନ୍ତି? ଆଉ ସମସ୍ତେ କେଉଁଠି ସଂସାର ଦେଖିଛ, 10-50 ଝିଅ ଗୋଟେ ଜାଗାରେ ମିଶିକି ଆମେ ବାହା ପିଲାକୁ, ଏ ଅନନ୍ତ ଗୋପୀ କେମିତି କାମ କରୁଛନ୍ତି? ଦେଖ ତୁମେ, ଆମକୁ ଶିଖାଗଲା, ଏ କେତେ ସୁନ୍ଦର ଲୀଳା, କଣ ଶିଖାଗଲା? ତୁମେ ଚାହୁଁଛ ପ୍ରତ୍ୟକ୍ଷ ସମ୍ବନ୍ଧ ରଖିବା ପାଇଁ, କିନ୍ତୁ ତଥାପି ବାଧା ରହୁଛି କିଏ, ଦେହ। ଦେହ ଖାଇଦେବ ତୁମକୁ, ଦେହର ଯୋଉ ଧର୍ମ ରହିଛି, କେତେବେଳ କେତେ କଷ୍ଟ କରିକି ରାତିରୁ ଉଠିକି ଛୋଟ ବାଳିକିଆ ସବୁ ଆସୁଛନ୍ତି, ବ୍ରତ କରୁଛନ୍ତି, ସବୁ କରୁଛନ୍ତି, ମୁଁ ଦେଖ ଲଜ୍ଜା ଗୋଟେ ଧରିଗଲା, ଲଜ୍ଜା ରହିଗଲା, ସେଥିପାଇଁ ଆସିପାରୁନା, ଦେହ ତୁମକୁ ଖାଇଦେବ। ଦେହ ଧର୍ମ ପ୍ରବଳ ଜୀବର, ଦେହ ଦୈହିକ ଧର୍ମ ଗୁରୁଦେବ କୁହନ୍ତି, ଦେହ ଦୈହିକ ଧର୍ମ ପ୍ରବଳ ଜୀବର। କୃଷ୍ଣଙ୍କର କୃପା, ନିଷ୍କପଟ ଚିତ୍ତରେ ହରିଗୁରୁ ବୈଷ୍ଣବଙ୍କର ସେବା କରି ଭଜନ କଲାପରେ ଯଦି କୃପା କରିବେ ତ ତାହେଲେ କଣ ହବ, ଦେହ ଦୈହିକ ଧର୍ମଟା ଯିବ। ଦେହଟା ଗୋଟେ ହୀନ, ସେ କୁହନ୍ତି ନା ଏଟା ଜରତ ଗବ, ବୁଢା ପଶୁ, ପ୍ରତିମା ଠାକୁର କୁହନ୍ତି, ଏ ଜରତ ଗବ ଦେହକୁ ମୁଁ ପୁରା ଗୁରୁକୃଷ୍ଣଙ୍କ ସେବାରେ ଆହୁତି ଦିଏ, ଆଉ ଭଲ ରହିବ, ଭଲରେ ଖାଇବି, ଏଟା ହବ, ସେଟା ହବ, ଏସବୁ କଣ କଣ ବିଚାର, ଭକ୍ତି ଯୋଉ ବିଚାର, ତାକୁ ପୁଣ୍ୟମାନ ଲୋକ, ଅତ୍ୟନ୍ତ ବେଦନିଷ୍ଠ ବ୍ୟକ୍ତି ବୁଝିପାରିବନି। ଭକ୍ତିର ଯୋଉ ବିଚାର ତାକୁ ଜଣେ ବେଦନିଷ୍ଠ ବ୍ୟକ୍ତି ବୁଝିପାରିବନି। ପୁଣ୍ୟମାନ ଯିବ ଗୋଟେ କଣ, ଧାର୍ମିକ ବ୍ୟକ୍ତି ବୁଝିପାରିବନି, ପୁଣ୍ୟମାନ ଗୋଟେ ଯିବ ବୁଝିପାରିବନି, ପୁଣ୍ୟମାନ ଯିବ ଟା ବୁଝିପାରିବନି। ଭକ୍ତିର ବିଚାର ଏଟା ବହୁତ ବଡ ହାର୍ଟକ, ବହୁତ ଉନ୍ନତ ବିଚାର, ଅତ୍ୟନ୍ତ ଉଚ୍ଚ ଫିଲୋସଫି। ତସ୍ୟାତମ ଖ୍ୟାଲିତମ ଦୃଷ୍ଟ୍ୱା ଗୋପ୍ୟ ପ୍ରେମ ବିପ୍ଲୁତା ବ୍ରିଡ଼ିତମ ପ୍ରେକ୍ଷ ଚାନ୍ୟୋନ୍ୟମ ଜାତ ହାସାତ ନିର୍ଜଜୁ। ଗୋପୀମାନେ ଶ୍ରୀକୃଷ୍ଣଙ୍କର ସେ ପରିହାସ ଦର୍ଶନ କରି ପ୍ରେମରସରେ ନିମଗ୍ନ ହେଇଗଲେ। ଯୋଉ ପ୍ରଶ୍ନ, ଏଇ ସମାଧାନଟା ଏଇଠି ହେଲା। ଯୋଉ କଣ କହିଲେ ନରୋତ୍ତମ ଦାସ ଠାକୁରଙ୍କ କଥା ଆମେ ଶୁଣୁଥିଲେ ନା, ହାସ୍ୟ ପରିହାସ ସମ୍ବାଦ, ଏଟା କାହିଁକି କଣ ଦରକାର ଅଛି ଏଠି, କୃଷ୍ଣ କାହିଁକି ହାସ୍ୟ କରନ୍ତି, ନାରାୟଣ କୋଉଠି ଦେଖୁଛି କୋଉଠି ହସା ହସା ଯିବାର, ଶଙ୍କ ଚକର ପଦମା ପଦମ ଧରିକି ତାଙ୍କର ରାମଜୀ ସେ ମର୍ଯ୍ୟାଦା ନା, ଇଏ କଣ ଭକ୍ତକୁ ରତି ମାଧୁରୀ ଅଛି ନା, ପ୍ରେମ ମାଧୁରୀ ଭଗବାନ କୃଷ୍ଣଙ୍କର ଗୋଟେ ବିଶେଷ ଗୁଣ, ଭକ୍ତ ସାଙ୍ଗରେ ପ୍ରେମ କରି ତାକୁ ମାଧୁର୍ଯ୍ୟ ରସରେ ବୁଡ଼େଇ। ଗୋପୀମାନଙ୍କ କୃଷ୍ଣଙ୍କର ଯାହା ପାର୍ଟ, ଯାହା ରୋଲ, ବା କୃଷ୍ଣ ଯାହା କରିବା କଥା ତାକୁ ଠିକ ଠିକ ଭାବରେ କରୁଛନ୍ତି। ଦେଖ ପତି ରୂପରେ ତୁମେ ଚାହୁଁଥିଲ, ସେ ଆସିଲେ, ତୁମ ବ୍ରତ ଦିନରେ ବି ଆସିଲେ, ତୁମକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ତୁମେ ଗୋଟେ ଧର୍ମକୁ ଛାଡ଼ିପାରୁନ, ଲଜ୍ଜା ଧର୍ମକୁ ଛାଡ଼ିପାରୁନ ପତି ଆଗରେ। ଆଚ୍ଛା କୃଷ୍ଣ କଣ କରିଛନ୍ତି, କୃଷ୍ଣ କହିଲେ ମତେ ପତି ରୂପରେ ଏମାନେ ଗ୍ରହଣ କରିଛନ୍ତି ନା, ତେଣୁ ଆଙ୍କୁ ଆନନ୍ଦ ବା ମୋର ହଉଛି କର୍ତ୍ତବ୍ୟ। ପତି ରୂପରେ ସେ କେବଳ ମାନନ କରିଛନ୍ତି, କୃଷ୍ଣ ସବୁ ଗ୍ରହଣ କରି ନେଇଗଲେଣି, ସେମାନେ ଏତେ ମାନେ ସନ୍ଦେହ ରହୁଛନ୍ତି କୃଷ୍ଣ ଆମକୁ ପତି ରୂପରେ ଗ୍ରହଣ କରିବେ କି, ଏବେ ତ କଣ ହଟହଟା କଲେଣି ଆଉ। କିନ୍ତୁ କୃଷ୍ଣ ତାଙ୍କୁ ଯୋଉ ପରିହାସ ବଚନ କହୁଥିଲେ, କାହିଁକି କହୁଥିଲେ, ଆରେ ସ୍ୱାମୀ ସବୁବେଳେ ଗୋଟେ ଶାସନ କଲେ ହବନି, ସ୍ୱାମୀ ସବୁବେଳେ ସବୁବେଳେ ସ୍ୱାମୀଟା ଖାଲି ବଟର ବଟର, ଆଜିକାଲି ଦେଖିନା କି କଣ କୁହନ୍ତି ଏଟାକୁ, ଏ ସ୍ୱାମୀ ଗୁଡା ଏଣୁ ଯିଏ ବୁଲିଲେ ସେ ଯିଏ ଅଫିସର ଷ୍ଟାଫ ମାନଙ୍କ ସହିତ ଭଲ କଥାବାର୍ତ୍ତା କରିବେ, ତାଙ୍କ ଷ୍ଟାଫ ସାଙ୍ଗରେ ଭଲ କଥାବାର୍ତ୍ତା ହେବେ, ତାଙ୍କ ଅଫିସରେ ଦିଦି ଥିବ ନା କଣ, ସେ ଯୋଉ ଷ୍ଟାଫ ମାନେ ଦିଦି ଥିବେ ତାଙ୍କ ସାଙ୍ଗରେ ଭଲ କଥା, ସ୍ତ୍ରୀ ପାଖକୁ ଆଇଲା ମାନେ ତପସା ଭଳିଆ ଫଁ ଫଁ, ସେ ଗୋଟେ ପରଘର ଝିଅ ନା, ତାକୁ ସବୁବେଳେ ତୁମେ ଘୃଣା ଦୃଷ୍ଟି ସବୁବେଳେ ଦେଖିଲେ କଣ ହବ, ସେ ଜାଣିବା ଦରକାର ସେ ଗୋଟେ ତୁମ ପାଇଁ ଘର ଛାଡ଼ିକି ଆସିଛି ସ୍ତ୍ରୀଟା, ତୁମର କାମନା ଥିଲା ବୋଲି ତୁମେ ଗୋଟେ ବିବାହ ହେଲା ନା, ସେ ତୁମକୁ ସହାୟତା କଲା, ତୁମ ପାଇଁ ସେ ଗୋଟେ ତା ବାପାଙ୍କୁ ଛାଡ଼ିକି ଆଇଲା, ତାକୁ ଦେଖିବ ତୁମେ ଖାଲି ଖାଲି ଫଁ 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 ହବ ତପସାପ ଭଳିଆ, ସେ ଲୋକଟା ବଞ୍ଚିବ କେମିତି, ଏଇଟା ବି ଗୋଟେ ଭଲ ଲକ୍ଷଣ ନୁହେଁ, ଏଇଟା ଗ୍ରସ୍ତ ଧର୍ମ ନୁହେଁ, ସବୁବେଳେ ସେ ଗୋଟେ ପରଘର ଝିଅ ନା, ନାର ଯାହା ଦୋଷରେ ବି ତୁମକୁ ମାର୍ଜନା କରିବାକୁ ପଡିବ, କାହିଁକି ତାଙ୍କ ବୁଦ୍ଧିଟା କମ, ସେ ବାଟଘାଟ ଯେତେ ପଡ଼ିଥାନ୍ତି ଯାହା କରିଥାନ୍ତି, ପରମାର୍ଥ ବୁଦ୍ଧିରେ ଜୀବନଶୈଳୀର ବୁଦ୍ଧିଟା ସବୁବେଳେ କମ, କେତେବେଳେ କଣ କରିଦେବେ ହିସାବ ପତ୍ର ନାହିଁ, ତାଙ୍କୁ ଯେତେ ଭକ୍ତିରେ ଲଗେଇକି ତାଙ୍କୁ ଶୋଧନ କରିବ, ଆଉ ସବୁବେଳେ ଯଦି ବିରକ୍ତ ହବ ସ୍ତ୍ରୀମାନଙ୍କ ଉପରେ, ତୁମ ଜଣେ ଲୋକ ଉପରେ ଅତ୍ୟନ୍ତ ବିରକ୍ତ ହେଲେ ସେ କଣ ହେଇଯାଏ, ତା ସ୍ୱଭାବଟା ଖରାପ ହେଇଛି, ସେ ତୁମକୁ ସମ୍ମାନ ଦେବନି, ତୁମ କଥା ଗ୍ରହଣ କରିବେନି, ସବୁବେଳେ ବିରକ୍ତ ପ୍ରକାଶ କରିବେନି, ଜଣଙ୍କୁ ଅତ୍ୟନ୍ତ ବିରକ୍ତ ପ୍ରକାଶ କଲେ ସେ ତୁମ କଥା ଶୁଣିବେନି, ଆଏ ସବୁବେଳେ ଗୋଟେ ଏମିତି ବଡ ବଡ ହଉଛି, ଗୃହସ୍ଥ ଜୀବନ ଶିଖାଇ ନା, ଖାଲି ଭାଇ ପଡୁଛନ୍ତି ଭାଇ ପଡୁଛନ୍ତି, ଶିଖିବି ନାହାନ୍ତି କେମିତି ବ୍ୟବହାର କରିବାକୁ ପଡିବ, ଭଗବାନଙ୍କ ତୋର ଶିଖ ତୁମେ, ଯେଉଁ ପରିବର୍ତ୍ତନ କରିବାକୁ ହେଲେ କେମିତି ପରିବର୍ତ୍ତନ, ସବୁବେଳେ ଗୋଟେ ବିରକ୍ତ ହେବ ସ୍ତ୍ରୀ ଉପରେ, ଆଉ ସେ ଗୋଟେ ଆତ୍ମା ନା, ସେ ଗୋଟେ ମଣିଷ ନା ନାହିଁ, ତୁମେ ସବୁବେଳେ ତମେ ଭୁଲ ଥିଲେ ବି ସବୁବେଳେ ତମେ ବିରକ୍ତ ହବ, ସେ କଣ କରିବ, ସେ ତୁମକୁ ଗ୍ରାହ କରିବେନି, ଆଉ କୌଣସି କଥା ଗ୍ରାହ କରିବେନି, ଭଗବାନଙ୍କ ତ ତୁମେ ଶିଖ, ଭଗବାନ କେତେ ଶିଖୁଛନ୍ତି, ପରିହାସ କାହିଁକି କରୁଛନ୍ତି, ତାଙ୍କୁ ଆନନ୍ଦ ଦେବା ପାଇଁ, ଆରେ ଏତେ ଏତେ ବ୍ରତ କରିଛନ୍ତି ନା, ଏ ବ୍ରତରେ କିଛି ଆନନ୍ଦ ମିଳିଛି, ଆନନ୍ଦ ହେଲା ଏୟା, ମୁଁ ଆସିଲି ପଚାରନ୍ତି, ମୁଁ ଆନନ୍ଦ ଘନ। ଭଗବାନ ଏଥିପାଇଁ ପରିହାସ କରୁଛନ୍ତି, ଗୋପୀମାନେ ଖୁସି ହେଇଗଲେ, ଆରେ ଦେଖ ଆମକୁ ପତି ରୂପରେ ଏବେ ହଁ ମାରି ନାହାନ୍ତି କିନ୍ତୁ ଆମ ସାଙ୍ଗରେ କେତେ ପରିହାସ କରୁଛନ୍ତି, ଆମକୁ କିନ୍ତୁ ନିଶ୍ଚିତ ଆମକୁ ପତି ରୂପରେ ଗ୍ରହଣ କରିବେ, ଏ ଭରସା ତାଙ୍କର ବଢୁଛି। ସମ୍ବନ୍ଧ ପ୍ରତ୍ୟକ୍ଷ ସମ୍ବନ୍ଧ ତୁମେ ରଖିବାକୁ ଚେଷ୍ଟା କର, ତାପରେ କୃଷ୍ଣଙ୍କ ସହିତ ଗୁରୁଙ୍କ ସହିତ, ଆଉ ଏଇ ପ୍ରଚେଷ୍ଟା ତୁମର ଆଗକୁ ବଢି ଚାଲିବ, ଅଲଗା ସମ୍ବନ୍ଧ ସବୁ କଟିଯିବ, ଦୁଃଖଟା ଦଉଛି ଇତର ସମ୍ବନ୍ଧଟା, ଇତର ସମ୍ବନ୍ଧରେ ତୁମକୁ ଦୁଃଖ ଦବ, ସୁଖ ଦବ କେବଳ ଏ କୃଷ୍ଣ ଗୁରୁ କୃଷ୍ଣଙ୍କ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ, ସବୁ ଜିନିଷକୁ ସବୁବେଳେ ଦେଖିବାକୁ ପଡିବ। ସେଇଟା ଯେତେ ତୁମର ଦୃଢ଼ ହେଇଯିବ ଗୁରୁ କୃଷ୍ଣ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ, ସେତେବେଳେ ତୁମର ଭକ୍ତି ଯାଜନ କରିବାଟା ଆରାମ ହେଇଯିବ, ଆଉ ସୁଖଟା ତୁମେ ଜାଣିବ, ଗୁରୁ କୃଷ୍ଣ ତୁମକୁ ସୁଖ ସୁଖ ରଖିବା ପାଇଁ ସବୁବେଳେ ଯୋଜନା କରିବେ। ଗୋପୀମାନଙ୍କ କେବଳ ପ୍ରତ୍ୟକ୍ଷ ସମ୍ବନ୍ଧ ଯାଉଥିଲେ, ଦେଖୁନା କୃଷ୍ଣ ଆସି କେବଳ ତାଙ୍କୁ ସୁଖ ଦେବାକୁ ଆରମ୍ଭ କରୁଛନ୍ତି, ଗୋପୀମାନେ ବର୍ତ୍ତମାନ ବୁଝିପାରିଲେ, ଏତେ ହଟହଟା କରୁଛନ୍ତି, ଏମିତି ବାର୍ତ୍ତାଳାପ କରୁଛନ୍ତି କାହିଁକି ଆମକୁ ଆନନ୍ଦ ହେବେ। ତାପରେ କାଲି ଶୁଣିବା କେମିତି କୃଷ୍ଣ କହିଲେ, ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ।